श्रीगुरुनिताय श्रीकृष्णबलराम श्रीजगन्नाथराधा कृष्णचंद्रदेव श्री श्री सीताराम लक्ष्मण हनुमान चंद्रपाल पद्मण निवेदन करी श्री गुरुदेव श्री श्रीमद्भक्ति सुरदानंद स्वामी गुरु महाराज पाद पद्मण निवेदन करी ईस्कन प्रतिष्ठा आचार्य श्री श्रीमदेशी भक्ति प्रधान महाराज पाद पद्मण निवेदन करी समस्त साधु गुरु वैष्णव तथा उपस्थ वैष्णव सौजन्य मातृवृंदम अर्पण निवेदन करी आज आम श्रीमद्भागवतम दशम स्कंद चौदह अध्याय श्लोक चौवन कथा आरंभ करवा जो प्रश्न पचारिथिले परीक्षित महाराज पांचटी श्लोक तार उत्तर देते तेणु चौवन श्लोक कौन तस्मात्मा सर्वेशा देहिना तदर्थमेव सकलं जगदेतच्चराचरम्। तेणु तस्मात् शब्द व्यवहार करे तस्मात् कर सिद्धांत उपस्थापन करने भागवत में विभिन्न स्थान पर तस्मात् शब्द व्यवहार करा जाए तस्मात् भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मृतिवस्ते इच्छता अभयम्। श्रोतव्य कर्तव्य स्मर्तव्यस्त इच्छता अभयम यू एक कही सुखदेव गोस्वामी परीक्षित महाराज परीक्षित महाराज प्रश्न पचार जीवन कौन कर्तव्य तेणु कौन स्मरण करवा कथा कौन कौटा करवा कथा नुह सब प्रश्न उत्तर सुखदेव गोस्वामी कहले जो साधारण लोक मैंने जहाँ करवा कथा नुह ता ही कर भगवान विषय चिंता करूँगी अन्य विषय सब चिंता करसंदी हजार हजार कथा चिंता करसंदी तेणु ये भाव अंतिम तस्मात् सर्वात्मा भगवान ईश्वर हरि से भगवान के विषय श्रवण करवा कथा स्मरण करवा कथा कीर्तन करवा कथा जो मैंने अभय चाहती एवं से कथक मध्य सुत गोस्वामी नैमिषारण्य से कथाटी कहले तेणु एक मनसा भी कहले तस्मात् एक मनसा तस्मात् शब्द जो व्यवहार करा जाए बुझाक पड़ो ता पूर्व बहुत कथा कहुआ सारी तेणु सिद्धांत यहाँ सिद्धांत तेणु ये प्रश्न उत्तर अंतिम ये कथ तस्मात् प्रियतम स्वात्मा तेणुक बुझे कहले वर्तमान आम सब प्रियतम वस्तु हूँ आम आत्मा आम निजे आम जाने आम किए आमे जानी आम किए तेणु ये हूँ आम हूँ आत्मा तेणु सी सब प्रियतम सर्वेशाम देहिना तेणु समस्त देहरे आत्मा रही खाली मनुष्य देह आत्मा रही साधारणत जो प्रभुपाद महाराज जाते पाश्चात्य जगत को सेठिकार जो तथाकथित बड़ बड़ धार्मिक नेता मैंने ख्रिस्टन धर्म नेता मैंने से कहते ये जो पशुपक्षी मान शरीर कौन आत्मा अच्छी कारण तर जीशु ख्रीष्ट जो रचना लिखी थे बाइबल बाइबल ओल्ड टेस्टामेंट गोटे रही ओल्ड टेस्टामेंट रे दसटी निर्देश रही गोटे प्रथम निर्देश हूँ दाओ शाल नट किल तुम्हें हत्या करना कि कहले कौन ना दाओ शाल नट किल अर्थ तुम्हें मनुष्य को मानवना कहुला जीशु ख्रीष्ट कहते पशु को मारिया को मारिया कही ना से मैंने मना करना पशु मारन किल शब्दर अर्थ से भाव करती तेणु प्रभुपाद महाराज तहत कहले जीशु ख्रीष्ट कौन जानते ना इंग्लीश केमी कह पड़ो मनुष्य को मारे कौ वार्ड लगे मनुष्य को जी मार किल भी लिखा हो लिखा मर्डर भी लिखा हो कहीं किल भी कहीं लिखले जीशु ख्रीष्ट साधारण लोक मान धारणा नहीं जे पशु मान देहर शरीर में आत्मा अच्छे आम से भाव में आत्मा आम मनुष्य शरीर अच्छे से पशु शरीर अच्छा ये भगवत गीता भगवान कहले दे विद्या विनय संपन्न ब्राह्मणी गभीहस्तिनी सुनिचे सोपाक्य पंडिता समदर्शिन जो मैंने पंडित व्यक्ति से समस्त सामान दर्शन करती ब्राह्मण हो क्षत्रिय हो ବୈଶ୍ୟ ହଉ ଶୂଦ୍ର ହଉ ଏମିତି ପଶୁଟେ ହଉ ପକ୍ଷୀଟେ ହଉ ସେମାନେ କିନ୍ତୁ ସମାନ ସେ ଦର୍ଶନ କରନ୍ତି। ତେଣୁ ସମସ୍ତଙ୍କ ଦେହରେ ଆତ୍ମା ରହିଛନ୍ତି। ତଦର୍ଥମେବ ସକଳଂ ଜଗତ ଏତତ୍ ଚରାଚରମ୍, ସେଥିପାଇଁ ଚରାଚରମ୍ ଚର ଚର ଯେଉଁଟାକ ଆମେ ସବୁ ଚର ବିଭିନ୍ନ ସ୍ଥାନକୁ ଯାଇପାରୁଛେ, ଆଉ ସବୁ ରହିଛନ୍ତି ଅଚର ଯେମିତି ବୃକ୍ଷ ଇତ୍ୟାଦି, ସେମାନେ ଅଚର ସେମାନେ କୁଆଡ଼େ ଯାଇପାରିବେ ନାହିଁ। କିନ୍ତୁ ସବୁଠାରେ ଆତ୍ମା ତ ରହିଛି, ତାପରେ ପରମାତ୍ମା ମଧ୍ୟ ରହିଛନ୍ତି, ପରମାତ୍ମା ମଧ୍ୟ ଆତ୍ମା ସହିତ ରହିଛନ୍ତି, ମିଶିକି ରହିଛନ୍ତି ପରମାତ୍ମା। ତେଣୁ ଆତ୍ମା ଆମର କାହିଁକି ପ୍ରିୟ ନା ପରମାତ୍ମା, ପରମାତ୍ମା ଥିବାରୁ ଆତ୍ମାଟା ପ୍ରିୟ ରହୁଛି, ପରମାତ୍ମା ଚାଲିଗଲେ ଆତ୍ମା ରହିବ ନାହିଁ। ତେଣୁ ଅତଏବ ସମସ୍ତ ଦେହଧାରୀ ଜୀବମାନଙ୍କ ନିକଟରେ ନିଜର ଆତ୍ମା ହିଁ ଅତ୍ୟନ୍ତ ପ୍ରିୟତମ ହୋଇଥାଏ, ଏବଂ କେବଳ ମାତ୍ର ଏହି ଆତ୍ମାର ସନ୍ତୁଷ୍ଟି ପାଇଁ ସ୍ଥାବର ଓ ଜଙ୍ଗମ ଜୀବ ସମନ୍ୱିତ ଏହି ନିଖିଳ ଜଗତର ଅସ୍ତିତ୍ୱ ରହିଛି। ଯଦି ଆତ୍ମା ଚାଲିଯିବ ସେ ମୃତ୍ୟୁବରଣ କରିବ। ତେଣୁ ଏଠି ଆମର ସନାତନ ଗୋସ୍ୱାମୀ ଚରଂ କହିଲେ ଦେହ ଅପତ୍ୟାଦି, ଆମର ଶରୀର ଆମର କ'ଣ ପିଲା ଛୁଆ ଇତ୍ୟାଦି ଏମାନଙ୍କୁ ଚର ବୋଲି କହିବ। ଅଚର କହିଲେ ଗେହାଦି, ଗେହ ଗୃହ ଇତ୍ୟାଦି, ଆମର ଗୃହ ଆମର ପ୍ରିୟ ହେଇଯାଉଛି କାହିଁକି ନାହିଁ ଆତ୍ମାରୁ, ଆତ୍ମାରୁ ଶରୀର ପ୍ରିୟ, ଶରୀରର ଅହମ୍ ମମେତି, ଇଏ ମୁଁ ଇଏ ହେଉଛି ମୋର, ଏଇଭଳି ଭାବରେ ଧାରଣା ସବୁ ରହିଛି। ତେଣୁ କୃଷ୍ଣ ମେନମ୍ ଏବହିତମ୍ ଆତ୍ମାନମ୍ ଅଖିଳାତ୍ମନାମ୍ ଜଗଧୀତାୟ ସ୍ୱପ୍ୟତ୍ର ଦେବା ଭାତି ମାୟା। କୃଷ୍ଣ ଏନମ୍ ଏବ ଇହି ତ୍ୱମ୍ ଆତ୍ମାନମ୍ ଅଖିଳାତ୍ମନାମ୍। ତେଣୁ କୃଷ୍ଣ ହେଉଛନ୍ତି ସମସ୍ତଙ୍କର, ଅଖିଳ ଜୀବମାନଙ୍କର ହେଉଛନ୍ତି ଆତ୍ମା। କୃଷ୍ଣ ଥିବାରୁ ଆମର ଆତ୍ମା ରହିଛି, ଆତ୍ମା ସହିତ ପରମାତ୍ମା ମିଶିକି ରହିଛନ୍ତି। ଯେମିତି ଉପନିଷଦରେ ବର୍ଣ୍ଣନା କରାଯାଇଛି, ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି, ଏ ଦୁଇଟି ଉପନିଷଦରେ ବର୍ଣ୍ଣନା କରାଯାଇଛି ଏ କଥା। ଗୋଟିଏ ପକ୍ଷୀ ସେ ବୃକ୍ଷର ଫଳକୁ ଖାଉଛି, ମିଠା ଫଳ ହେଲେ ଆନନ୍ଦ ପ୍ରାପ୍ତ ହେଉଛି, ଖଟା ଫଳ ବା ତିକ୍ତ ଫଳ ହେଲେ ମନ ଦୁଃଖ ହେଉଛି ଏଗୁଡ଼ିକ। କିନ୍ତୁ ଆର ଜଣ ପକ୍ଷୀ ଖାଲି ଚାହିଁକି ରହିଛନ୍ତି। ଏ ଶ୍ଳୋକଟି ମୁଁ ଥରେ ଯାଇଥିଲି ଯେତେବେଳେ କେଉଁଠିକି ଯାଇଥିଲି, ସୁଇଜରଲ୍ୟାଣ୍ଡ ଯାଇଥିଲି, ସେଠି ଜଣେ ଭକ୍ତଙ୍କ ସହିତ ଦେଖା ହେଇଥିଲା। ଆମେ ଗୋଟେ ଘଣ୍ଟାଟି କିଣିବାକୁ ଯାଇଥିଲୁ, ଆସି ବାଟରେ ଆସିଲା ବେଳେ କଥା ହେଇକି ଆସିଥିଲୁ। ସେ କହୁଥିଲେ ସେ ଇସ୍କନ ଆସିବା ପୂର୍ବରୁ ସେ ଥିଲେ ମାଉଣ୍ଟେନିୟରିଂ କରୁଥିଲେ, ମାଉଣ୍ଟେନିୟରିଂ କରୁଥିଲେ, ତାଙ୍କ ନାଁ ଖ୍ରୀଷ୍ଟିଆନ ଭକ୍ତ, ଖ୍ରୀଷ୍ଟିଆନ ସାଇକେଲରେ ସବୁ ଯାଉଥିଲେ, ସବୁଆଡ଼େ ଯାଉଥିଲେ ସେ ସାଇକେଲରେ। ଆଉ ସେହି ସମୟରେ ଆମର ଇସ୍କନ ନୁହଁ ଆଉ ଗୋଟେ ସଂସ୍ଥାରୁ ସେ ବହିଟା ପାଇଥିଲେ, ଏଇ ଶ୍ଳୋକଟି ତା ଦେହରେ ଦେଖିଲେ, ଏହି ଶ୍ଳୋକରୁ ସେ ଭଗବାନ ଭକ୍ତ ହେଇଗଲେ, ଆମର ଇସ୍କନରେ ଜଏନ୍ କରିଗଲେ। ତେଣୁ ଏ ଶ୍ଳୋକରେ ଦେଖ କେତେବେଳେ ଗୋଟେ କ'ଣ କଥା ରହିଛି, କାହାର ଜୀବନ କେତେବେଳେ ପରିବର୍ତ୍ତିତ ହେବ କହିହେବ ନାହିଁ। ଆମେ ଯେଉଁ ଏଠିକି ଆସିଲୁ, ଇସ୍କନ ଧରିକି ଆସିଲୁ, ଆମେ ମହାତ୍ମା ଗାନ୍ଧୀଙ୍କର ଯେଉଁ ରହିଛି ମାଇ ଏକ୍ସପେରିମେଣ୍ଟ ଉଇଥ୍ ଟ୍ରୁଥ୍, ସେ ବହି ପଢ଼ିକି ଆସିଲୁ। ଏଇଭଳି ଭାବରେ କାହାର ଜୀବନ ପ୍ରୟାସରୁ କେମିତି ଆସିଲେ ଏଠି ସେ ତାଙ୍କୁ କହିବେ, ମାତାଜୀମାନଙ୍କୁ କହିବେ, ଏଇଭଳି ଭାବରେ କେତେବେଳେ କାହାର କ'ଣ ପରିବର୍ତ୍ତନ ହେଉଛି କହିହେବ ନାହିଁ। ଭଗବାନ ସବୁବେଳେ ବ୍ୟବସ୍ଥା କରୁଛନ୍ତି କେମିତି ତାଙ୍କ ପାଖକୁ ଆସିବେ, ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଗୋଟିଏ ଗୋଟିଏ କଥା ଜଣେ ଜୀବନକୁ ବଦଳେଇ ଦେଉଛି। ପ୍ରଭୁପାଦ ମହାରାଜ କହିଛନ୍ତି ମନୁଷ୍ୟ ଜନ୍ମ ହେଉଛି ଗୋଟେ ରେଲୱେ ଜଙ୍କସନ୍, ରେଲୱେ ଜଙ୍କସନ୍ ଆମର ଯେଉଁ ରହିଛି ଏଇଟା କି ଜଙ୍କସନ୍, ଏଇଟା ସମ୍ବଲପୁର କ୍ଷେତ୍ରରାଜପୁର ଜଙ୍କସନ୍, କ୍ଷେତ୍ରରାଜପୁର ଜଙ୍କସନ୍ରେ ତୁମେ ଯାଇପାରିବ କେଉଁଠିକି ବରଗଡ଼ ସେପଟ ସାଇଡ଼ ଯାଇପାରିବ, ଏପଟେ କ'ଣ ଝାରସୁଗୁଡ଼ା ଯାଇପାରିବ, ସେପଟେ ସମ୍ବଲପୁର ଭୁବନେଶ୍ୱର ଯାଇପାରିବ, ଏଇଭଳି ଭାବରେ ବହୁତ ସ୍ଥାନକୁ ଯାଇପାରିବ ଜଙ୍କସନ୍, ସିଏ କାଲକାଟା ଯାଇପାରିବ। ସେହିଭଳି ଭାବରେ ମନୁଷ୍ୟ ଜନ୍ମ ଗୋଟେ ଜଙ୍କସନ୍ ଭଳି, ରେଲୱେ ଜଙ୍କସନ୍। ଆମେ ଚାହିଁଲେ ଭଗବଧାମକୁ ଯିବା, ଆମେ ଚାହିଁଲେ ନର୍କକୁ ଯିବା, ଆମ ଉପରେ ନିର୍ଭର କରୁଛି। ସତ୍ସଙ୍ଗ ହେଲେ ସତ୍ସଙ୍ଗରେ ଆମେ ଜାଣିବା ନା ଆମେ ଭଗବଧାମକୁ ଯିବା, ଆଉ ଅସତସଙ୍ଗରେ ସେମାନେ ତ ଜାଣନ୍ତି ନାହିଁ କେଉଁଟା ଭଗବତ ଧାମ, କେଉଁଟା ହେଲ, କେଉଁଠି କ'ଣ, ଏଇସବୁ ଜିନିଷ କିଛି ଜାଣନ୍ତି ନାହିଁ। ତେଣୁ ଏଠି କୁହାଯାଇଛି ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଯାଆନ୍ତି ଦେବପ୍ରଦା ଦେବାନ, ପିତୃଣ ଯାଆନ୍ତି ପିତୃପ୍ରଦା, ଭୂତାନ ଯାଆନ୍ତି ଭୂତେଜା, ଯାଆନ୍ତି ଯାଆନ୍ତି ନ ବିମା। ମନୁଷ୍ୟ ଜନ୍ମରେ ଏହି ସୁଯୋଗ ଆମକୁ ଦିଆଯାଏ, ସେଥିପାଇଁ ମନୁଷ୍ୟ ଜୀବନଟା ବହୁତ ଦୁର୍ଲଭ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ। ମନୁଷ୍ୟ ଜନ୍ମରେ ଆମେ ଚାହିଁଲେ ମନୁଷ୍ୟ ଜନ୍ମକୁ ସାର୍ଥକ କରିପାରିବ ଭଗବତ ଧାମ ଯାଇକରି, ଆଉ ନହେଲେ ମନୁଷ୍ୟ ଜନ୍ମଟାକୁ ବେକାର ହୋଇଯିବ। ହରି ହରି ବିଫଲେ ଜନ୍ମ ଗୁଆଇନୁ, ଆମେ ଯାଇକି ନରକକୁ ଯିବା। ଭୌତିକ ଜଗତରେ ଯେଉଁ ସବୁ କାର୍ଯ୍ୟ ଚାଲିଛି ସବୁ ନରକକୁ ଯିବା ପାଇଁ ସେ ବ୍ୟବସ୍ଥା ହେଉଛି। କାମ କ୍ରୋଧ ତଥା ଲୋଭ ତସ୍ମାଦ ଏତତ୍ରାଣି, କାହିଁକିନା ଏ ତ୍ରିବିଧମ ନରକ ସେଇଦମ, ନରକକୁ ଯିବାର ରାସ୍ତା ସବୁ ରହିଛି। ସମସ୍ତେ ସେ ନରକକୁ ଯିବାର ରାସ୍ତାରେ ଧାଉଁଛନ୍ତି, ବହୁତ ସ୍ପିଡ଼ରେ ଯାଉଛନ୍ତି। ଆମେ ତ ଇଣ୍ଡିଆରେ ସ୍ପିଡ଼ଟା ଟିକେ କମ୍, ଫରେନ୍ରେ ତାଙ୍କର ସ୍ପିଡ଼ ଯଦି କମିଗଲା ତା ଫାଇନ୍ ଦେବାକୁ ପଡ଼ିବ। ତେଣୁ ବହୁତ ସ୍ପିଡ଼ରେ ସେମାନେ ଯାଉଛନ୍ତି ନରକକୁ, ଆମେ ଟିକେ ସମୟ ଲାଗିବ ନରକକୁ ଯିବା ପାଇଁ, କିନ୍ତୁ ସେମାନେ ବହୁତ ସ୍ପିଡ଼ରେ ଶୀଘ୍ର ଶୀଘ୍ର ପର୍ଯ୍ୟାୟ ପହଞ୍ଚିଯିବେ ନରକରେ। ତେଣୁ କୃଷ୍ଣ ମେନ ଏବ ହି ତମ ଆତ୍ମାନମ ଅଖିଳାତ୍ମାନା, କୃଷ୍ଣ ହିଁ କହିଲେ ନିଶ୍ଚିନ୍ତ ଭାବରେ ସମସ୍ତଙ୍କର ଅଖିଳ ଜୀବମାନଙ୍କର ସେ ହେଉଛନ୍ତି ଆତ୍ମା। ଜଗତ ହିତାୟ, ସେ ଯେଉଁ ଆସୁଛନ୍ତି ଜଗତର ହିତ କରିବା ପାଇଁ, ସ୍ୱପ୍ୟତ୍ର ଦେହିଭାବାତି ମାୟା, ଅତ୍ର ଏ ବୃନ୍ଦାବନରେ ସେ ବର୍ତ୍ତମାନ ଦେହି ଯେ ସାଧାରଣ ମନୁଷ୍ୟ ଭଳି ରହିଛି, ଲୀଳା କରୁଛନ୍ତି, ସମସ୍ତେ ବୁଝିପାରିବେ ନାହିଁ ଭଗବାନ ଲୀଳା ବୋଲି। ସେଥିପାଇଁ ଭଗବାନ କହିଲେ ଜନ୍ମ କର୍ମ ଜନ ଦିବ୍ୟମ, ଭଗବାନଙ୍କ ଜନ୍ମ କର୍ମ ହେଉଛି ଦିବ୍ୟ। ଆକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ମନୁଷ୍ୟ ଜନ୍ମ ତାଙ୍କର ସାର୍ଥକ ହୋଇଯିବ, ଭଗବତ ଧାମ ଚାଲିଯିବେ। ତେଣୁ ଏ ଶ୍ଳୋକର ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଯେଉଁମାନେ ଶୁଦ୍ଧ ଆତ୍ମା ସେମାନେ ଏଇ ଯେଉଁ ଆମର ଦୁଇଟି ଶରୀର ରହିଛି, ଗୋଟେ ହେଉଛି ସ୍ଥୂଳ ଶରୀର, ଗୋଟେ ହେଉଛି ସୂକ୍ଷ୍ମ ଶରୀର। ଆମେ ଯେଉଁଟା ଦେଖୁଛୁ ପରାଶରପ୍ରଭୁ ଦେଖୁଛୁ, ଆମେ ଏଇଟା ପରାଶରପ୍ରଭୁ ଶରୀର ବୋଲି, କିନ୍ତୁ ସେ ପରାଶରପ୍ରଭୁ ନୁହନ୍ତି, ତାଙ୍କ ଭିତରେ ଆଉ ଗୋଟେ ଶରୀର ରହିଛି ଯାହାକି ସୂକ୍ଷ୍ମ ଶରୀର ବୋଲି କୁହାଯାଉଛି। ସେଇଟା ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟି ତତ୍ତ୍ୱରେ ତିଆରି। ଆମେ ଯେଉଁ ସ୍ୱପ୍ନ ଦେଖୁଛେ ଏସବୁ ଏଇ ସୂକ୍ଷ୍ମ ଶରୀରର କାର୍ଯ୍ୟ ସେସବୁ, କିନ୍ତୁ ତା ଭିତରେ ଆଉ ଗୋଟେ ଶରୀର, ଆଉ ଗୋଟେ ଶରୀର ନୁହଁ, ସେ ଗୋଟେ ଆତ୍ମା ରହିଛି, ସିଏ ହେଉଛି ସେ ପ୍ରକୃତରେ ପରାଶର ପ୍ରଭୁ କହିଲେ ସେଇ ଆତ୍ମା। ତେଣୁ ଏ ଆତ୍ମା ପାଇଁ ଏସବୁ ଗୁଡ଼ାକ ଆମକୁ ବହୁତ ପ୍ରିୟ ହେଉଛି। ଆତ୍ମା ଯଦି ନଥାନ୍ତା ଏ ଶରୀର କି ପଚାରିଥାନ୍ତା। କୃଷ୍ଣ ଶବ୍ଦର ଅର୍ଥ ହେଉଛି କ'ଣ? କୃଷ୍ଣ ହେଉଛି ଭୂବାଚକ ବା ଭିତ୍ତି, ଗୋଟେ ଭୂମି ଭଳି, ଭୂମି ଭଳି ଭୂମିରୁ ଯେମିତି ଆମେ ସବୁ ବହୁତ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପନ୍ନ କରୁଛୁ, ସେଇଭଳିଆ କୃଷ୍ଣ ଶବ୍ଦ କହିଲେ କୃଷ ଯେଉଁ ଭୂବାଚକ ସେଥିରୁ ସବୁ ଆସୁଛି, ତାଙ୍କ ନ କହିଲେ ଆନନ୍ଦ, ନିର୍ବୃତ୍ତି, ନିର୍ବୃତ୍ତି ଏ ଆନନ୍ଦ ଆସୁଛି। କୃଷ୍ଣ କହିଲେ ଆନନ୍ଦ, ସିଏ ଆନନ୍ଦ ପ୍ରଦାନ କରୁଛନ୍ତି। କୃଷ୍ଣ ଯଦି ନଥାନ୍ତେ କିଛି ଆନନ୍ଦମୟ ହେଇନଥାନ୍ତା। କୃଷ୍ଣ ଥିବାରୁ ସବୁ ଆନନ୍ଦମୟ ହେଉଛି। ଏ ଭୌତିକ ଜଗତ ମଧ୍ୟ ଭଗବାନ କୃଷ୍ଣଙ୍କ ପାଇଁ ଏଇଟା ଆନନ୍ଦମୟ ହେଉଛି। ଭଗବାନ ଭୁଲିକିରି ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କାହିଁକିନା ଏଇ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି। ଏଇସବୁ ଯେଉଁ ଗୁଡ଼ାକ ଆମେ ଦେଖିବୁ, ଦେଖିବା ପାଇଁ ଚକ୍ଷୁ ଦେଇଛନ୍ତି। ଚକ୍ଷୁ ନ ଦେଇଥିଲେ ଯେତେ ଦୃଶ୍ୟ ଥିଲେ କ'ଣ ହେବ, ଆମେ କିଛି ଦେଖିପାରିବା ନାହିଁ। କର୍ଣ୍ଣ ଦେଇଛନ୍ତି, ବହୁତ ଶବ୍ଦ ରହିଛି, ବହୁତ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ସମସ୍ତେ କାନରେ ଦେଇକି ଚାଲିଥିବେ, ଇୟରଫୋନ୍ ଫିଲ୍ମ ଗୀତ ବା ଅନ୍ୟ କୌଣସି ଗୀତ ସବୁ ଚାଲିଥିବ। ଯଦି କର୍ଣ୍ଣ ନଥାନ୍ତା ସେ ଶବ୍ଦର କ'ଣ କିଛି ମୂଲ୍ୟ ଥାଆନ୍ତା? ଏହିଭଳି ଭାବରେ ସବୁ ଜିନିଷ ଯେତେ ସବୁ ଆମେ ଯେଉଁ ରହିଛି ଭୌତିକ ଜଗତରେ, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ଏ ପାଞ୍ଚଟି ଯେଉଁ ବସ୍ତୁ ରହିଛି ଇନ୍ଦ୍ରିୟ ତୃପ୍ତି ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ତେଣୁ ଭଗବାନ ବୋଲି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ କ୍ଷଣସ୍ଥାୟୀ ଆନନ୍ଦ, ସେଇଟା ପ୍ରକୃତରେ ଆନନ୍ଦ ନୁହଁ। ଯେଉଁଟାକୁ ଆମେ ଭାବୁଛେ ଆନନ୍ଦ ବୋଲି ବହୁତ ଜଗତରେ ଲୋକମାନେ ଆନନ୍ଦ ଖୋଜି ବୁଲୁଛନ୍ତି, ଆନନ୍ଦ ପ୍ରାପ୍ତ ହେଇକି ଭାବୁଛନ୍ତି, ଏଇ ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ପ୍ରକୃତି, ସେଇଟା ଆନନ୍ଦ ନୁହଁ, ସେଇଟା ଦୁଃଖକୁ ସେମାନେ ସୁଖ ବୋଲି ଭାବୁଛନ୍ତି। କାରଣ ଏ ଭୌତିକ ଜଗତ ହେଉଛି ମାୟାର ଜଗତ, ମାୟାର ଜଗତ ଲାଗିବ ଏଇଟା ସୁଖ, କିନ୍ତୁ ପ୍ରକୃତିରେ ସେଇଟା ଦୁଃଖ। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଲେ କ'ଣ କହିଲେ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜୋନେ ଏବତେ ଆଦ୍ୟନ୍ତବନ୍ତ କୌନ୍ତିଏ ନତେଶୁ ରମତେ ବୁଦ୍ଧ। ଭୋଗ ଉପଭୋଗ କରିବା ପାଇଁ ଯେଉଁଟା ଭାବୁଛନ୍ତି, ଏ ସଂସ୍ପର୍ଶା ଶରୀର ମାନେ ଏଇ ଯେଉଁ ଏଇ ପାଞ୍ଚଟି ଇନ୍ଦ୍ରିୟ ମାଧ୍ୟମରେ, ସେଇଟା ହେଉଛି ଦୁଃଖ, ଦୁଃଖରୁ ଆସୁଛି କିଛି ସୁଖ ପ୍ରାପ୍ତ ହେଉଛେ, ମୂଳ ହେଉଛି ଦୁଃଖ। ଏବଂ ଯଦି ବା କିଛି ସୁଖ ପ୍ରାପ୍ତ ହେଉଛେ, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି, ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେ ସୁଖରେ ଆନନ୍ଦିତ ହୁଅନ୍ତି ନାହିଁ, ନହେଲେ ସେ ରମତେ ବୁଦ୍ଧ। ତେଣୁ ଭଗବାନଙ୍କ ଭକ୍ତଙ୍କର ହୃଦୟରେ ସବୁବେଳେ ପ୍ରେମ ରହିଛି, କୃଷ୍ଣଙ୍କର ମଧ୍ୟ ସେଇଭଳିଆ କୃଷ୍ଣଙ୍କ ସହିତ ଏ ପ୍ରେମର ଆଦାନ ପ୍ରଦାନ ହେଉଛି। ତେଣୁ ଯେଉଁ ରହିଛି କୃଷ୍ଣଙ୍କୁ ଜୀବ ଗୋସ୍ୱାମୀ କହୁଛନ୍ତି, ଯେମିତି କ୍ଷୀର, କ୍ଷୀରରେ ଯଦି ସୁଗାର ଆଡ଼୍ କରାଗଲା, ଚିନି ଆଡ଼୍ କରା ମିଶାଇ ଦିଆଗଲା, ତା'ର ଟେଷ୍ଟ ଆହୁରି ବଢ଼ିଯିବ। ସେଇଭଳି ଭାବେ କୃଷ୍ଣ ହେଉଛନ୍ତି ସେଇଭଳି ଭାବରେ ଆନନ୍ଦଘନ। ତେଣୁ କୃଷ୍ଣ ଥିବାରୁ ଏସବୁ ଆନନ୍ଦମୟ ହୋଇପାରୁଛି, କୃଷ୍ଣ ଯଦି ନଥାନ୍ତେ କିଛି ଆନନ୍ଦମୟ ହୋଇପାରିନଥାନ୍ତା। ତେଣୁକରି ଏ ପ୍ରଶ୍ନର ଉତ୍ତର ଏହିଭଳି ଭାବରେ ଦିଆଗଲା, ପାଞ୍ଚଟି ଶ୍ଳୋକରେ କହିକିରି ଏଇ ଶ୍ଳୋକରେ ଏଇଟା କହିଲେ, କୃଷ୍ଣଙ୍କ ପାଇଁ ଏସବୁ ଏ ରହୁଛି। ତେଣୁ କୃଷ୍ଣ କେତେ ନିଜର ନ ହେବେ, କୃଷ୍ଣଙ୍କୁ ଲୋକମାନେ କେତେ, ତାପରେ ବ୍ରଜବାସୀମାନେ, ବ୍ରଜବାସୀମାନେ ତାଙ୍କର ରାଗାତ୍ମିକ ଭକ୍ତି, ଆମର ହେଉଛି ସାଧନ ଭକ୍ତି, ସାଧନ କରୁଛେ, କିନ୍ତୁ ତାଙ୍କର ସେ ସାଧନ କରୁନାହାନ୍ତି, ତାଙ୍କର ଅଟୋମେଟିକ ସେ ରହିଛି ରାଗାତ୍ମକ ଭକ୍ତି ଭଗବାନ ପ୍ରତି। ତେଣୁ ବ୍ରଜବାସୀମାନଙ୍କ କଥା କ'ଣ କହିବା, କୃଷ୍ଣଙ୍କୁ କେତେ ଭଲ ପାଉ, ସେ ପ୍ରଶ୍ନଟି ପଚାରିଥିଲେ, ଏ ପ୍ରଶ୍ନର ଉତ୍ତର ଏଇଭଳି ଭାବରେ ଦିଆଗଲା। ତେଣୁ ବସ୍ତୁତଃ ଜାନତା ମାତ୍ର କୃଷ୍ଣଂ ସ୍ଥାସ୍ମୁ ଚରିଷ୍ଣୁ ଚ ଭଗବତ ରୂପ ମଖିଳମ ନାନ୍ୟତ୍ ନାନ୍ୟତ୍ ବସ୍ତୁ ଇହ କିଞ୍ଚନ, ଭଗବାନ ଛାଡ଼ିଦେଲେ ଆଉ କିଛି ନାହିଁ। ବସ୍ତୁତ ଜାଣତ ଅତ୍ର ଜାଣତା କୃଷ୍ଣ ସ୍ଥାସ୍ନୁ ଚରିଷ୍ଣୁ ଚ, କୃଷ୍ଣଙ୍କ ଠାରୁ ସବୁକିଛି ଆସିଛି। ସ୍ଥାସ୍ନୁ କହିଲେ ଯିଏ ସ୍ଥାବର, ସ୍ଥାବର ଯିଏ ଚାଲିପାରିବେ ନାହିଁ ସ୍ଥାବର, ଏବଂ ଚରିଷ୍ଣୁ କହିଲେ ଯେଉଁମାନେ ଚାଲିପାରିବେ ଜଙ୍ଗମ। କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ, ଭଗବତ ରୂପମ ଅଖିଳମ ନାନ୍ୟତ୍ ବସ୍ତୁ ଇହ କିଞ୍ଚନ, ଭଗବାନ ଛାଡ଼ିଦେଲେ ଆଉ କିଛି ନାହିଁ। ଭାଗବତର ମୂଳ ଶ୍ଳୋକରେ ଏଇଟା କୁହାଯାଇଛି, ଭାଗବତ ମୂଳ ଶ୍ଳୋକରେ ଏଇଟା କୁହାଯାଇଛି, ଭଗବତ ଗୀତାରେ ମଧ୍ୟ ଦଶମ ସ୍କନ୍ଧରେ ଏ ଦଶମ ଅଧ୍ୟାୟରେ ଏଇ ଶ୍ଳୋକଟି କୁହାଯାଇଛି। ସବୁକିଛି ଭଗବାନଙ୍କଠାରୁ ଆସୁଛି, ଭଗବାନ ନଥିଲେ ଆଉ କିଛି ଅସ୍ତିତ୍ୱ ନଥାନ୍ତା। ତେଣୁ କୃଷ୍ଣ କେତେ ଗୁରୁତ୍ୱପୂର୍ଣ୍ଣ ଏଥିରେ ଆମେ ଜାଣିବା। ପ୍ରଭୁପାଦ ମହାରାଜ ଶୋକ ଭାଷରେ କହିଛନ୍ତି, ଶ୍ରୀକୃଷ୍ଣଙ୍କ ପ୍ରକାଶ ବ୍ୟତୀତ କିଛି ହେଲେ ଆକର୍ଷଣୀୟ ହୋଇପାରିବ ନାହିଁ। ଏଇ ଜଗତରେ ଯାହା କିଛି ଆମକୁ ଆକର୍ଷଣ କରେ ତା'ର କାରଣ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ଶ୍ରୀକୃଷ୍ଣ ହିଁ ସମସ୍ତ ଆନନ୍ଦର ଉତ୍ସ ଅଟନ୍ତି, ସବୁକିଛିର ମୂଳ କାରଣ ହିଁ ଶ୍ରୀକୃଷ୍ଣ ଅଟନ୍ତି, ଏବଂ ଅତି ଉନ୍ନତ ପରମାର୍ଥବାଦୀମାନେ ସବୁକିଛି ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କଯୁକ୍ତ ବୋଲି ଦର୍ଶନ କରନ୍ତି। ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଯେ ଅତି ଉନ୍ନତ ସ୍ତରର ଭକ୍ତ ବା ମା ଭାଗବତ ସାବର ଓ ଜଙ୍ଗମ ସମସ୍ତ ଜୀବ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ହିଁ ମୂଳ ଉତ୍ସ ରୂପେ ପ୍ରଦର୍ଶନ କରନ୍ତି। ତେଣୁ ସେଇ ମହାବିଶ୍ୱ ପ୍ରକାଶର ସବୁକିଛିକୁ ହିଁ ଶ୍ରୀକୃଷ୍ଣଙ୍କ ସମ୍ପର୍କଯୁକ୍ତ ବିଷୟ ଭାବରେ ଦେଖନ୍ତି, ଯାହା ଦେଖନ୍ତି ମା ସାବର ଜଙ୍ଗମ ଦେଖେ ନା ଦେଖେ ତା ମୃତି ସର୍ବତ୍ର ହୁଏ ନିଜ ଇଷ୍ଟଦେବ ସ୍ମୃତି। ଇଏ ହେଉଛି ମହାଭାଗବତର ଲକ୍ଷଣ, ସବୁଠାରୁ ସେ ଭଗବାନ ଦର୍ଶନ କରନ୍ତି। ଆଉ ଯେଉଁମାନେ ମହା ଅଧମ ସ୍ତର ଅଛନ୍ତି, ନୀଚ ସ୍ତରରେ ଅଛନ୍ତି, ସେମାନେ କେଉଁଠି ଭଗବାନ ଦେଖିପାରନ୍ତି ନାହିଁ, ଯେଉଁଭଳି ଭାବେ ପ୍ରହ୍ଲାଦ ମହାରାଜ ଏବଂ ହିରଣ୍ୟକଶିପୁ, ହିରଣ୍ୟକଶିପୁ କେଉଁଠି ଭଗବାନ ଦେଖିପାରୁନଥିଲେ, କିନ୍ତୁ ପ୍ରହ୍ଲାଦ ସବୁଠାରେ ଭଗବାନ ଦର୍ଶନ କରୁଥିଲେ। ଇଏ ହେଉଛି ମହାଭାଗବତ ଏବଂ ମହା ଯେଉଁମାନେ ବଦ୍ଧ ଜୀବ ଭିତରେ ତଫାତ୍ ହେଉଛି ଏଇଭଳି ଭାବରେ, ବଦ୍ଧ ଜୀବ ମୁକ୍ତ ଜୀବ ଭିତରେ ତଫାତ୍ ହେଉଛି ଏଇଟା। ମୁକ୍ତ ଜୀବ କହିଲେ ଖାଲି ମୁକ୍ତ ହେଇଗଲେ ଯେ ସେ ଭଗବାନ ଦେଖିପାରିବେ ତା ନୁହଁ, କାରଣ ମୁକ୍ତ ହେଉଛି ବ୍ରହ୍ମଭୂତ ସ୍ତର। ବ୍ରହ୍ମଭୂତ ସ୍ତରରେ ବ୍ରହ୍ମଭୂତ କହିଲେ ତିନି ଗୁଣରୁ ସେମାନେ ମୁକ୍ତ, କିନ୍ତୁ ତିନି ଗୁଣରୁ ମୁକ୍ତ ହେଲେ ଯେ ସେ ଭଗବାନ ଜାଣିପାରିବେ ତା ନୁହଁ। ସେ ବ୍ରହ୍ମ କି ଜାଣିପାରେ, ବ୍ରହ୍ମ ବିଷୟରେ ଜାଣିପାରିଥାଇପାରନ୍ତି, କିନ୍ତୁ ସେଇଠୁ ଆରମ୍ଭ ହେବ ଭକ୍ତି। ଭଗବତ ଗୀତାରେ ଯେଉଁ କୁହାଗଲା, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ସୌତ ଦିନ କାଙ୍କ୍ଷତି ସମାଜ ସର୍ବେଶୁ ଭୂତେଷୁ ମଦ ଭକ୍ତି ଲଭତେ ପରାମ। ବ୍ରହ୍ମଭୂତ ସ୍ତରକୁ ଯେଉଁମାନେ ଗଲେଣି ସେମାନେ ତାଙ୍କର ସୂଚନା ଏବଂ ଆକାଂକ୍ଷା ନାହିଁ। ଆମେ ଜାଣିବା କେମିତି ବ୍ରହ୍ମଭୂତ ସ୍ତର ବୋଲି, ତାଙ୍କର ସୂଚନା ଆକାଂକ୍ଷା ନାହିଁ। ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯାଇନାହାନ୍ତି ତାଙ୍କର ସୂଚନା ଏବଂ ଆକାଂକ୍ଷା ରହିଛି, ଏବଂ ସେ ସ୍ତରକୁ ଗଲେ ସମସ୍ତଙ୍କ ପ୍ରତି ସେମାନେ ସମାନ ବ୍ୟବହାର କରିବେ, ଏବଂ ଏହି ସ୍ତରରୁ ଭକ୍ତି ଆରମ୍ଭ ହେବ। ଭକ୍ତିଟା କେତେ ଉନ୍ନତ ସ୍ତର ଚିନ୍ତା କରନ୍ତୁ, ଆଉ ପ୍ରାକୃତ ସ୍ତରରେ ଯେଉଁମାନେ କ'ଣ ଯେଉଁମାନେ ଆରମ୍ଭ କରୁଛନ୍ତି ଭକ୍ତି, ସେଇଟା ସେ ସ୍ତରକୁ ଯାଇନାହାନ୍ତି, ସେ ପ୍ରାକୃତ ଏଇ ତିନି ଗୁଣ ଭିତରେ ରହିଛନ୍ତି। କାହାର ସତ୍ୟଗୁଣ ପ୍ରାଧାନ୍ୟ ରହିଛି, କାହାର ରଜଗୁଣ ପ୍ରାଧାନ୍ୟ ରହିଛି, କାହାର ତମଗୁଣ ପ୍ରାଧାନ୍ୟ ରହିଛି, ଏଇଭଳି ଭାବରେ ସେମାନେ ଭକ୍ତି କରୁଛନ୍ତି। ଭକ୍ତି କରି କରିକି ସେଇ ସ୍ତରକୁ ଯିବେ, ଯେତେବେଳେ ସେ ସ୍ତରକୁ ଯିବେ ଅତ୍ୟନ୍ତ ଉନ୍ନତ ସ୍ଥିତିକୁ ଯିବେ, ସେଇଠି ସବୁଠାରେ ଭଗବାନ ଦର୍ଶନ କରିବେ। ଯେଉଁ ଶବ୍ଦ ହେଉଛି ଟ୍ରାକ୍ଟର ନା କ'ଣ ଯେଉଁ ଶବ୍ଦ ହେଉଛି, ସେଠି ମଧ୍ୟ ସେ ଭଗବାନ ଦର୍ଶନ କରିବେ। ଏମିତି କିଛି ନାହିଁ ଯେଉଁଠି ଭଗବାନ ନାହାନ୍ତି। ହିରଣ୍ୟକଶିପୁ ଯଦି କୁହାସୁ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତେ, ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟି ପଚାରିଛନ୍ତି ହିରଣ୍ୟକଶିପୁ। ତୁ କହୁଛୁ ସେ ସବୁଠାରେ ଅଛନ୍ତି, କାହିଁ ଏ ସ୍ତମ୍ଭରେ କାହିଁକି, କସ୍ମା ସ୍ତମ୍ଭେ ନ ଦିଶ୍ୟତେ, ତେଣୁ ଭଗବାନ ସେଇ ସ୍ତମ୍ଭରୁ ଆବିର୍ଭାବ ହେଲେ, ଭଗବାନ ସ୍ତମ୍ଭରୁ ଆବିର୍ଭାବ ହେଲେ ଭଗବାନ ନୃସିଂହଦେବ। ତେଣୁ ସବୁକିଛି ଭଗବାନ, ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ସବୁଠାରେ ଭଗବାନ ଦର୍ଶନ କରନ୍ତି, କିନ୍ତୁ ବଦ୍ଧ ଜୀବ ସେ କେଉଁଠି ଦେଖିପାରେ ନାହିଁ ଭଗବାନ। ଭଗବାନ କେଉଁଠି ଅଛନ୍ତି ବୋଲି ପଚାରୁଛେ, ତେଣୁ ସିଦ୍ଧସ୍ୱାମୀ ନ କେବଳ ଆତ୍ମାନଙ୍କ ଆତ୍ମା ଅପି ତୁ ଜଡ଼ାନାଙ୍କ ପି ଇତିହାସ। ଭଗବାନ କେବଳ ଆତ୍ମାନୁ ଯେ ଆତ୍ମା ତାହା ନୁହଁ, ପରମାତ୍ମା, କିନ୍ତୁ ଜଡ଼ ବସ୍ତୁରେ ମଧ୍ୟ ସେ ରହିଛନ୍ତି, ପରମାତ୍ମା ରୂପରେ ସବୁଠାରେ ସେ ରହିଛନ୍ତି। ଏମିତି କିଛି ନାହିଁ ଏ କାନ୍ଥରେ ଏଠି କ'ଣ ଭଗବାନ ଅଛନ୍ତି, କାନ୍ଥଟା ଏଇଟା ଭୌତିକ ବସ୍ତୁ, ଏଥିରେ କ'ଣ ଭଗବାନ ଅଛନ୍ତି, ହଁ ଭଗବାନ ଅଛନ୍ତି, ପରମାତ୍ମା ରୂପରେ ଅଛନ୍ତି, ସବୁଠାରେ ଅଛନ୍ତି, ଏମିତି କିଛି ସ୍ଥାନ ନାହିଁ ଏଠି ଭଗବାନ ନାହାନ୍ତି। ତେଣୁ ଏ ଶ୍ଲୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ, ସମାସିତା ଯେ ସତାବନ ଶ୍ଲୋକ, ସତାବନ କହିଛି ସର୍ବେଷାମପି ବସ୍ତୁନା ଭାବାର୍ଥୋ ଭବତି ସ୍ଥିତ ତସ୍ୟାପି ଭଗବାନ କୃଷ୍ଣ କିମତତ୍ ବସ୍ତୁ ରୂପ୍ୟତା। ଏଠି ମଧ୍ୟ ସର୍ବେଷାମପି ବସ୍ତୁନା ଭାବାର୍ଥୋ ଭବତି ସ୍ଥିତ, ଏତେ ବସ୍ତୁ ରହିଛି, ସର୍ବେଷାମପି ବସ୍ତୁନା ଭାବାର୍ଥ ଭବତି ସ୍ଥିତ, ଭଗବାନ ସବୁଠାରେ ଅଛନ୍ତି, ତସ୍ୟାପି ଭଗବାନ କୃଷ୍ଣ କିମତତ୍ ବସ୍ତୁ ରୂପ୍ୟତା। ଭଗବାନ ଛାଡ଼ିଦେଲେ ଆଉ କ'ଣ ବସ୍ତୁ ରହିଛି, ଅତତ୍ ବସ୍ତୁ ଆଉ କ'ଣ ବସ୍ତୁ ରହିଛି, ସବୁଠାରେ ଭଗବାନ ରହିଛନ୍ତି, ଆମେ ଜାଣିପାରୁନେ। ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ସବୁଠାରେ ଭଗବାନ ଦର୍ଶନ କରନ୍ତି। ତେଣୁ ତେଣୁ ଜଡ଼ ପ୍ରକୃତିର ଆଦି ଅବ୍ୟକ୍ତ ରୂପ ହିଁ ସମସ୍ତ ଜଡ଼ ବସ୍ତୁର ଉତ୍ସ, ଏବଂ ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ସେହି ସୁସ୍ଥ ଜଡ଼ ପ୍ରକୃତିର ଉତ୍ସ ଅଟନ୍ତି, ତାହେଲେ ତାଙ୍କଠାରୁ ଭିନ୍ନ କ'ଣ ନିରୂପିତ ହୋଇପାରେ? କେଉଁଟା ବସ୍ତୁ ଭଗବାନଙ୍କଠାରୁ ଭିନ୍ନ ଅଛି କିଏ କହିପାରିବ? ସବୁକିଛି ତାଙ୍କଠାରୁ ଆସିଛି। ତେଣୁ ଏହି ଶ୍ଳୋକରେ କହୁଛନ୍ତି, 58 ଶ୍ଳୋକରେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏ ଶ୍ଳୋକଟି। ସମାସିତା ଯେ ପଦପଲ୍ଲବ ପ୍ଲବଂ ମହାତ୍ପଦଂ ପୁଣ୍ୟଯଶୋ ମୁରାରେ ଭବାଂ ବୁଧିର୍ବତ୍ସ ପଦଂ ପରଂ ପଦଂ 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 ଯଦ୍ୱି ପଦାମ୍ନ ତେଷା। ଆଉ ସବୁ ଅଳଙ୍କାର ସବୁ ରହିଛି ସାହିତ୍ୟରେ, ଅଳଙ୍କାର ଇତ୍ୟାଦି ସବୁ ରହିଛି। ତେଣୁ ଏଠି ଏସବୁ ରହିଛି। ସମାସିତା ଯେ ପଦପଲ୍ଲବ ପ୍ଲବମ, ସମାସିତା ମାନେ ସମ୍ୟକ ରୂପରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ସମାସିତା କେଉଁଥିରେ ନା ପଦପଲ୍ଲବ ପ୍ଲବମ, ପଦପଲ୍ଲବ ଭଗବାନଙ୍କ ପାଦ ପଦ୍ମ, ଏ ଗୋଟେ ପ୍ଲବମ କହିଲେ ନୌକା ଭଳି, ଭଗବାନ ପାଦ ପଦ୍ମ ଗୋଟେ ନୌକା ଭଳି। ମହତ୍ ପଦଂ, ସେ ନୌକାରେ ସବୁ ମହତ୍ ବସ୍ତୁମାନେ, ମହତ୍ ବ୍ୟକ୍ତିମାନେ ସବୁ ରହିଛନ୍ତି ସେ ଭଗବାନ ପାଦ ପଦ୍ମରେ। ଭଗବାନ ପାଦ ପଦ୍ମରେ ସବୁ ମହତ୍ ବ୍ୟକ୍ତିମାନେ ଆଶ୍ରୟ ନେଇଛନ୍ତି। ମହତ୍ ପଦଂ ପୁଣ୍ୟ ଯଶୋ ମୁରାରେ, ମୁର ମୁର ହେଉଛି ଯେଉଁ ରହିଛନ୍ତି କ'ଣ ନରକାସୁରର, ସେ ଥିଲା ଇଏ ମୁଖ୍ୟ ବ୍ୟକ୍ତି, ବଡ଼ିଗାର୍ଡ ମୁର। ମୁରକୁ ଭଗବାନ ହତ୍ୟା କରିଛନ୍ତି, ସେଥିପାଇଁ ମୁରାରେ, ତାଙ୍କ ନାମ ହେଉଛି ମୁରାରେ। ନରକାସୁର ଏଭଳି ସବୁ ବ୍ୟବସ୍ଥା କରିଥିଲା, କେହି ତା ଭିତରୁ ଯାଇପାରିବେ ନାହିଁ। ବିରାଟ ବଡ଼ ଦୁର୍ଗ ନିର୍ମାଣ କରିଥିଲା, ଚାରିପଟେ ଖାଇଥିଲା, ତା ଚାରିପଟେ ସବୁ ନିଆଁର ବାଡ଼ ଭଳିଆ ରହିଥିଲା, ନିଆଁ ଯେମିତି ଲକ୍ଷ୍ମଣ ରେଖାରେ ନିଆଁ ରହିଥିଲା ବୋଲି କୁହାଯାଏ। ଲକ୍ଷ୍ମଣ କାଟି ଦେଇଯାଇଥିଲେ, ରାବଣ ପ୍ରବେଶ କରିପାରିବ ନାହିଁ, ସେଇଭଳିଆ ନିଆଁର ପାଚେରୀ ଗୋଟେ କରିଥିଲା, ଇଲେକ୍ଟ୍ରିକ୍ ପାଚେରୀ, ଇଲେକ୍ଟ୍ରିକ୍ ଛୁଇଁଲା ମାନେ ସର୍ଟ ମାରିବ, ମୃତ୍ୟୁ କରିବ। କିନ୍ତୁ ଭଗବାନ ଗଲେ 20,800 ନା ଜରାସନ୍ଧ 20,800 ରାଜାଙ୍କୁ ବନ୍ଦୀ କରିଥିଲା, ଇଏ 16,100 କନ୍ୟାକୁ ଆଣିକି ରଖିଥିଲା। ଏସବୁ ଲୀଳା ଆସିବ, ଦଶମ ସ୍କନ୍ଧ 72-73 ଅଧ୍ୟାୟ ସବୁ ଆସିବ ସେସବୁ କଥା। ତେଣୁ ନାରଦ ମୁନିଠାରୁ ସେ ଖବର ପାଇଥିଲା, ନରକାସୁର ଭଗବାନ ପୁତ୍ର, ଦେଖନ୍ତୁ ଭଗବାନ ପୁତ୍ର ମଧ୍ୟ ଅସୁର ହୋଇଯାଉଛି। ଭଗବାନ ଯେତେବେଳେ ଭୂମି ଦେବୀକୁ ଉଦ୍ଧାର କରିଥିଲେ ଶୁକର ରୂପରେ, ସେହି ସମୟରେ ଏଇ ତାଙ୍କର ପୁତ୍ର ଜନ୍ମ ହୋଇଥିଲେ, ବା ସେହି ସମୟରେ ତାଙ୍କର ପୁତ୍ର ହିସାବରେ ଆସିଥିଲେ ଇଏ ନରକାସୁର ନରକ। କିନ୍ତୁ ଭଗବାନଙ୍କ ପୁତ୍ର ହେଇକରି ମଧ୍ୟ ଅସୁର ହୋଇଗଲା, ଆଉ କ'ଣ କହିବା? ସତ୍ସଙ୍ଗର କିଭଳି ଭାବେ ପ୍ରଭାବ ରହିଛି, ଏଇଥିରେ ଆମେ ସତ୍ସଙ୍ଗର ପ୍ରଭାବ ଜାଣିବା। ଅସତ୍ସଙ୍ଗର ପ୍ରଭାବରେ ଆମେ ସକାଳେ ଆସି କହୁଥିଲେ ବାଣାସୁର ବଳି ମହାରାଜ, ଯିଏକି ହେଉଛନ୍ତି ଜଣେ ମହାଜନ, କିନ୍ତୁ ତାଙ୍କର ପୁତ୍ର ଗୋଟେ ଅସୁରରେ ପରିଣତ ହୋଇଗଲା। ଆଉ ମହାଜନ କଥା କ'ଣ କହିବା, ସ୍ୱୟଂ ଭଗବାନଙ୍କ ପୁତ୍ର ମଧ୍ୟ ଅସୁର ହୋଇଗଲେ ନରକାସୁର। ତେଣୁ ନାରଦ ମୁନିଙ୍କ ଠାରୁ ସେ ଖବର ପାଇଥିଲା ଯେ 16,100 କନ୍ୟାକୁ ବିବାହ କରିବ, ବା 16,108 ଯାହା ବି ହେଉ ବିବାହ କରିବ, ସେ ଭଗବାନ ହେବେ। ସେଇଥିପାଇଁ କି ସବୁ ସମଗ୍ର ପୃଥିବୀରେ ଯେତେ ଥିଲା ସମସ୍ତଙ୍କୁ ସବୁ ବନ୍ଦୀ କରିକି ଆଣିକି ରଖୁଥିଲେ, ତାଙ୍କର କନ୍ୟାମାନଙ୍କୁ କ୍ଷତ୍ରିୟ ରାଜାମାନଙ୍କୁ ପରାସ୍ତ କରିକିରି ତାଙ୍କର କନ୍ୟାମାନଙ୍କୁ ଆଣିକି ଆସୁଥିଲେ। ତାଙ୍କର ଯେଉଁ ରହିଛି ଅନ୍ତପୁରରେ ତାଙ୍କୁ ସବୁ ରଖୁଥିଲେ, ଗୋଟିଏ 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 କରିକିରି 16,100 କନ୍ୟାଙ୍କୁ ଆଣିକି ରଖିଥିଲେ। ସିଏ ଯାହା ତ କଲେ କରିଥିଲେ, କରୁଥିଲେ କରୁଥିଲେ, ପୁଣି କ'ଣ କଲେ ନରକାସୁର ନା ଦେବତାମାନଙ୍କର ମା ଅଦିତିଙ୍କର ଯେଉଁ ରହିଛି କୁଣ୍ଡଳ, କୁଣ୍ଡଳକୁ ଚୋରି କରି ଆଣିଲେ। କୁଣ୍ଡଳ କେତେ ମୂଲ୍ୟବାନ ହୋଇଥିବ ଦେଖନ୍ତୁ, କୁଣ୍ଡଳ ଚୋରିକି ଆଣିଲେ। ତାପରେ ବରୁଣଦେବଙ୍କର ଛତାକୁ ଚୋରି କରି ଆଣିଲେ, ସେଇଟା ମଧ୍ୟ ବହୁତ କଷ୍ଟଲି ଛତା। ଏବଂ ଦେବତାମାନଙ୍କର ଗୋଟେ ରହିଛି ମଣି ପର୍ବତ, ସେଇଟାକୁ ମଧ୍ୟ ଚୋରିକିରି ଆଣିଲେ। ତେଣୁ ଇନ୍ଦ୍ର ଆସି ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆମକୁ ରକ୍ଷା କରନ୍ତୁ ନରକାସୁର କବଳରୁ। ତେଣୁ ଭଗବାନ ଗଲେ, ତାଙ୍କର ପତ୍ନୀ ଜାମ୍ବବତୀଙ୍କୁ ନେଇକିରି ଗଲେ, ଜାମ୍ବବତୀ ହେଉଛନ୍ତି ଭୂମିଦେବୀଙ୍କର ଅବତାର, ଭୂମିଦେବୀଙ୍କର ଇଏ ହେଉଛନ୍ତି ମାନେ ସିଏ କ'ଣ ଭୂମିଦେବୀଙ୍କର ଅଂଶରେ ସେ ଆସିଛନ୍ତି ଜାମ୍ବବତୀ। ତେଣୁ ଜାମ୍ବବତୀ ନେଇକରି ଗଲେ ନରକାସୁର ଯେଉଁ ରହିଛି ତା ଭିତରେ ପ୍ରବେଶ କରିଗଲେ। ଏ ଯେଉଁ ଏତେ ରହିଛି ଏତେ ପ୍ରକାର ସୁରକ୍ଷା ଦେଇଥିଲା, ସେ ଭାବୁଥିଲା ଆନନ୍ଦରେ ରହିବ, କେହି କିଛି ତା ଭିତରେ ଅସୁବିଧା କରିପାରିବ ନାହିଁ, ସୁରକ୍ଷା ସୁରକ୍ଷା କବଚ। ଏଇଭଳି ଭାବେ ଯେତେ ଉନ୍ନତ ଲୋକ ସ୍ଥିତିକୁ ଯିବା ସେତେ ସୁରକ୍ଷା କବଚ ବେଶୀ ରହିଥିବ। ଆମେରିକା ପ୍ରେସିଡେଣ୍ଟ କଥା କ'ଣ କହିବା, ଆମେରିକା ପ୍ରେସିଡେଣ୍ଟ ସେଇଭଳି ଭାବେ ସୁରକ୍ଷାରେ ରହିଥିଲେ, କିନ୍ତୁ ତଥାପି କେନେଡ଼ି ଯେଉଁ ଥିଲେ ଆମେରିକା ପ୍ରେସିଡେଣ୍ଟ ତାଙ୍କୁ ମାରିଦେଲେ, ଏତେ ସୁରକ୍ଷା ଭିତରେ ଥାଇକରି ମଧ୍ୟ ତାଙ୍କୁ ମାରିଲେ। ମହାତ୍ମା ଗାନ୍ଧୀ, ମହାତ୍ମା ଗାନ୍ଧୀଙ୍କୁ କେତେ ପ୍ରକାର ସୁରକ୍ଷା ଦିଆଯାଇଥିଲା, ତଥାପି ଇଏ ନାଥୁରାମ ଗଡ଼ସେ ତାଙ୍କୁ ମାରିଦେଲା। ଯେତେ ଉନ୍ନତ ସ୍ଥିତିକୁ ଯିବେ ସେତେ ଭୟ ଅଧିକା ବଢ଼ିବ, ତେଣୁ ସେତେ ସୁରକ୍ଷା କବଚ ଅଧିକା ଦରକାର। ସୁରକ୍ଷା ଏମିତି ସେଠି ସୁରକ୍ଷା ରହିଥିବ, କେହି ଭିତରେ ପ୍ରବେଶ କରିପାରିବ, ତାପରେ ଆହୁରି ରହିଥିବ, ତାପରେ ରହିଥିବ, ଏଇଭଳି ଭାବରେ ସୁରକ୍ଷାରେ ଥିବେ ସେମାନେ। ଭିଆଇପିମାନଙ୍କର ବହୁତ ସୁରକ୍ଷା ରହିଛି। ଆମର ଶ୍ରୀଶ୍ରୀମନ୍ତ ଗୌରବୋଦୟ ସେ ମହାରାଜ କହନ୍ତି, ଏ ଯେଉଁ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଅନ୍ୟାତକରଣିଶୟାନା ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା ଦୈବା ତାତ ରଚନା ଋଷୟୋପି ଦେବା ଯସ୍ମାତ୍ ପ୍ରସଙ୍ଗ ବିମୁଖା ଇହ ସଂସରନ୍ତି। ତିନି ପ୍ରକାର ବ୍ୟକ୍ତି ଅଛନ୍ତି ବୌଦ୍ଧ ଜଗତରେ, ଗୋଟେ ହେଉଛନ୍ତି ଯୋଗୀ, ଗୋଟେ ହେଉଛନ୍ତି ଭୋଗୀ, ଗୋଟେ ହେଉଛନ୍ତି ରୋଗୀ। ତିନି ଜଣଙ୍କୁ ରୋଗ ନିଦ୍ରା ନାହିଁ, କାଲି ରାତି 12:00 ସାଢ଼େ 12:00 ଲାଇନ୍ ପଳେଇଲା, କାହାକୁ ନିଦ୍ରା ନାହିଁ, ବହୁତ ଗରମ ଏଣେ ଲାଇନ୍ ନାହିଁ। ଆମର ସିଏ ମଧ୍ୟ ପଳେଇଲା, ସେ ଯେଉଁ କ'ଣ ସେଇଠି ହେଉଛି ଯେ ଯେଉଁ ରହିଛି ଇନଭର୍ଟର ମଧ୍ୟ ଚାଲିଗଲା। ସେ ଯାହା ଲାଇନ୍ ତ ପଳେଇଲା, ଆମର ଲାଇନ୍ ଥିଲେ କେତେ ନଥିଲି କେତେ ଆଉ ଥିଲେ କ'ଣ ଅଛି, ଆମର ତ ରହିଲା ନା, କିଛି ଶୋଇପାରିଲେନି, ସବୁ ତ ବ୍ୟସ୍ତ ହେଇଗଲେ। ତିନି ପ୍ରକାର ବ୍ୟକ୍ତି ଅଛନ୍ତି ଏଇ ଆମର, ଏଇଥିରୁ ଜଣାପଡ଼ିଲା ଲାଇନ୍ ଗଲା ପଛେ ଯାହା ପଛେ, କିନ୍ତୁ ଆମର ଯେଉଁ ରହିଛନ୍ତି ଆଦିକୃଷ୍ଣ ତାଙ୍କର କାନଟା ଆମ ପାଖରେ ରହିଛି, ସେବା କହିଲେ କ'ଣ, କାନକୁ ଆମ ପାଖରେ ରଖିଛନ୍ତି। ଆମର ଯେଉଁ ଥିଲେ ପୂଜାରୀ ସୁଷେଣ ପ୍ରଭୁ ସେଇଭଳି ଭାବରେ ସେବା କରୁଥିଲେ, କିନ୍ତୁ କାନକୁ ଆମ କଥାରେ ରଖିଥିଲେ। ଯାହା କହିଲେ ଗୋଟେ ପ୍ରଶ୍ନ ଠକିଗଲି ମାନେ, ମାନେ ଗୋଟେ ମୁଁ ରହିଗଲି ମାନେ ସାଙ୍ଗେ ସାଙ୍ଗେ ସବୁ କହିବେ ଏଇଟା ଅମକ। ଏଇଠି ଜଣାପଡ଼ିଲା ଆଦିକୃଷ୍ଣଙ୍କର କେତେ କାନଟା ରହିଛି ଆମ କଥାରେ। ଇଏ ହେଉଛି ଜୀବନର ସାର୍ଥକତା। ତମେ ଯାହା କର, ଭାଗବତର ଆରମ୍ଭରେ ସେଇଟା କୁହାଯାଇଛି, ଧର୍ମ ସଂରୁଷ୍ଟତା ପୁଂସାମ ବିଶ୍ୱକ୍ଷେନ କଥା ସୁଜ ନୋତ୍ପାଦ ଯଦି ରତିମ ଶ୍ରମ ଏ ଭୈ କେବଳମ୍। ଭଗବାନ କଥାରେ ଯଦି ରତି ଆସିଲା ନାହିଁ ତାହେଲେ ଯାହା ସବୁ କଲେ ସବୁ ଶ୍ରମ। ତେଣୁ ଆଜି ଜଣାପଡ଼ିଲା ଆଦିକୃଷ୍ଣଙ୍କର ସେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ଭଗବାନ କଥା ଶୁଣୁଛନ୍ତି। ଘୁରୁ 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 କ'ଣ ଚନ୍ଦନ ଘୁରିଲେ କ'ଣ, ଭଗବାନ କାମଟା ରହିଛି ଭଗବାନ କଥାରେ। ଇଏ ହେଉଛି ମନୁଷ୍ୟ ଜୀବନ ସାର୍ଥକତା, ଆମେ ଭକ୍ତିରେ ଉନ୍ନତି କରୁଛେ ବୋଲି ଇଏ ହେଉଛି ପ୍ରମାଣ। କାନଟା ଯିଏ ଯେତେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କର ସେତେ ଭଗବାନ କଥା ପ୍ରତି ଆଗ୍ରହ ରହିଛି, ଯିଏ ଯେତେ ନିମ୍ନ ସ୍ତରରେ ରହିଛି ସେତେ ତାଙ୍କ ଭଗବାନ କଥା କାନରେ ପଶିବ ନାହିଁ, ଅନ୍ୟ କଥା ସବୁ ପଶିବ। କଥା ଚାଲିଥିଲେ ମଧ୍ୟ ସେ କଥା ତାଙ୍କର କାନରେ ପଶିବ ନାହିଁ, ସେ ଅନ୍ୟ କଥା ଚିନ୍ତା କରିବେ। ଏଇଥିରୁ ତାଙ୍କର ସ୍ଥିତି ଜଣାପଡ଼ିବ କିଏ କେଉଁ ସ୍ଥିତିରେ ଅଛନ୍ତି। ଯାହା ବି ହଉ, ଆମେ ଗୋଟେ ପରେ ଗୋଟେ ପରେ ଗୋଟେ ପରେ ସୁରକ୍ଷା ଚାଲିଛି, ଆମର ବହୁତ କଥା ହେଇଗଲାଣି ଆ ଭିତରେ। ତେଣୁ ଏଇ ଯେଉଁ ରହିଛନ୍ତି ତିନି ପ୍ରକାର ବ୍ୟକ୍ତି, କର୍ମୀ, ଯୋଗୀ, ଭୋଗୀ, ରୋଗୀ। ରୋଗୀ ତାର ରୋଗ ରହିଛି, ସେ ଶୋଇପାରୁନି, ଛଟପଟ ହେଉଛି। ଆଉ ଭୋଗୀ, ଏତେ ଧନ ସବୁ ରହିଛି, କୁକୁର ଫୁକୁର ସବୁ ଜଗିକି ରହିଛନ୍ତି, ସୁରକ୍ଷା ଦେଉଛନ୍ତି, ତାଙ୍କୁ ନିଦ ହେଉନି, କେଉଁଠି କ'ଣ ଏଠି ଧନ ରହିଲା, ସେଠି ଧନ ରହିଲା, ସେଠି ଧନ ରହିଲା, ଚାରିଆଡ଼େ ଧନ ରହିଛି, ଭୋଗ କରିବା ପାଇଁ ସବୁ ନାହିଁ, ଡାଇବେଟିସ୍ ଇତ୍ୟାଦି କିଛି ଖାଇପାରିବେ ନାହିଁ, ଏସବୁ ରହିଛି, ହାଇ ପ୍ରେସର ଏମିତି ଖାଇପାରିବେ ନାହିଁ, ଅମକ ଡିଜିଜ୍ ସବୁ ରହିଛି, ଔଷଧ ଖାଲି ବଟିକାକୁ ଖାଇବେ, ଦିନକୁ କେଜିଟେ ବଟିକା ଖାଇବେ ସେମାନେ, ଆଉ କିଛି ଖାଇପାରିବେ ନାହିଁ। ତେଣୁ ଆଉ ସେ କ'ଣ, ସେ ଛଟପଟ 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 ହେଉଥିବେ, ଇଏ ରୋଗୀ। ଆଉ ଭୋଗୀରେ ମଧ୍ୟ ବହୁତ ପ୍ରକାର ଚିନ୍ତା ରହିଛି, ଶୋଇପାରିବେ ନାହିଁ, ଆଉ ଯଦି ଟିକେ ନିଦ ହେଇଗଲାଣି କୁକୁର ସାଙ୍ଗେ ସାଙ୍ଗେ ଭୋଗିଦେଲା, ପୁଣି ତ ଭାଙ୍ଗିଗଲା। ଆଉ ଯୋଗୀ ସେ ତ ସବୁବେଳେ ଭଗବାନ ସହିତ ଯୁକ୍ତ ହେଇକି ରହିଛନ୍ତି, ସେ ଆଉ କ'ଣ ଶୋଇବେ? ତେଣୁ ପ୍ରଭୁପାଦ ମହାରାଜ ଦିନକୁ ରାତିରେ 2.5 ଘଣ୍ଟା ଶୋଉଥିଲେ, ଭଗବାନଙ୍କ ସେବାରେ ରହିଥିଲା ମନ ତାଙ୍କର। ଯାହା ବି ହଉ, ଏଇଭଳି ଭାବରେ ଯେଉଁ ରହିଛନ୍ତି, ଯେତେ ଉନ୍ନତ ସ୍ଥିତିକୁ ଯିବା ତାଙ୍କର ସୁରକ୍ଷା କବଚ ସେଇଭଳି ଭାବରେ ଥିଲା, ନରକାସୁର ସେଇଭଳି ଭାବରେ ଥିଲା। ଭଗବାନ ଗଲେ, ଭଗବାନ ତାଙ୍କ ସହିତ ସତ୍ୟଭାମାଙ୍କ ସହିତ ଯାଇକିରି ସବୁ ଯେତେ କବଚ ଥିଲା ଭଗବାନ ପାଖରେ କ'ଣ କବଚ? ଭଗବାନ ସବୁ ବାଇଁ ହାତିକା ଖେଳ ଭଳି ସବୁ ଇଏ କରିଦେଲେ, କାଟିଦେଲେ ସବୁ, କାଟିକିରି ସେ ପ୍ରବେଶ କରିଗଲେ। ଏଇଭଳି ଭାବେ ମୁର ସହିତ ଯୁଦ୍ଧ କରିଥିଲେ, ମୁରାରେ ତାଙ୍କୁ ହତ୍ୟା କରିଥିଲେ। ବହୁତ ତାର ସୁରକ୍ଷା କବଚ ଅଛି, ଭାଗବତ ଶୁଣିବା ସେ କଥା ପ୍ରସଙ୍ଗ ଆସିବ। ଦଶମ ସ୍କନ୍ଧ 69 ଅଧ୍ୟାୟ ଏଇସବୁ ସବୁ ରହିଛି। ସେମାନେ ସବୁ ବିବାହ କଲେ ତାଙ୍କୁ, 16,100 ରାଣୀ ସେମାନଙ୍କୁ ସବୁ ରଖିଥିଲା ସିଏ। ଭଗବାନ ମୁରକୁ ହତ୍ୟା କରିବାର ମୁରାରେ ହେଲେ, ତାଙ୍କ ନାଁ ହେଲା ମୁରାରେ। ତାପରେ ନରକାସୁର ସହିତ ଯୁଦ୍ଧ ହେଲା, ନରକାସୁର ତାଙ୍କର ପୁଅ କିନ୍ତୁ ତାଙ୍କୁ ହତ୍ୟା କଲେ ଭଗବାନ। ନରକାସୁର ଭୂମିଦେବୀ ଆସି ସ୍ତୁତି କରିଛନ୍ତି, ଭୂମିଦେବୀ ହେଉଛନ୍ତି ତାଙ୍କର ପତ୍ନୀ ଭଗବାନଙ୍କର, ଭୂମି ବରାହଦେବ ରୂପରେ ଭୂମିକୁ ଉଦ୍ଧାର କରିଥିଲେ ଏବଂ ତାଙ୍କର ପୁତ୍ର ହେଇଥିଲେ ନରକାସୁର, ଭୂମିଦେବୀ ତାଙ୍କୁ ସ୍ତୁତି କରିଛନ୍ତି। ତେଣୁ ତାଙ୍କର ପୁତ୍ର ସହଦେବଙ୍କୁ ସେ ସେଠିକାର ପୁଣି ରାଜା କଲେ। 16,100 କନ୍ୟାଙ୍କୁ ଆଣିକି ରଖିଥିଲେ ବନ୍ଦୀ କରିକିରି, ସେମାନେ ସେ ଆସିକିରି ପଠାଇଦେଲେ, ଦ୍ୱାରକାକୁ ପଠାଇଦେଲେ। ଦ୍ୱାରକାକୁ ପଠାଇକିରି ସେ ଯେଉଁ ସବୁ ଦେବତାମାନଙ୍କ ସବୁ ଜିନିଷକୁ ଆଣିଥିଲେ ତାକୁ ସବୁ ଉଦ୍ଧାର କରିକି ନେଇକି ଦେଇକି ଆସିଲେ ସ୍ୱର୍ଗଲୋକକୁ ଗଲେ। ସ୍ୱର୍ଗ ସତ୍ୟଭାମାଙ୍କ ସହିତ ଯାଇଥିଲେ ସ୍ୱର୍ଗଲୋକକୁ, ସ୍ୱର୍ଗଲୋକରେ ଯାଇକିରି ଇନ୍ଦ୍ରଙ୍କର ଆଦିତ୍ୟଙ୍କର ଆଦିତ୍ୟଙ୍କୁ ଦେଲେ, ତାଙ୍କର କୁଣ୍ଡଳକୁ ଦେଲେ, ଦେବତାମାନଙ୍କର ମଣି ପର୍ବତକୁ ଦେଲେ ଏବଂ ତାଙ୍କର ଯେଉଁ ବରୁଣଙ୍କର ରହି ଛତ୍ର ତାଙ୍କୁ ପ୍ରଦାନ କଲେ। ଯେତେବେଳେ ଫେରିକି ଆସୁଛନ୍ତି ସେହି ସମୟରେ ସତ୍ୟଭାମା ଦେଖିଲେ ପାରିଜାତ ପୁଷ୍ପ ରହିଛି। ଆମେ ଶୁଣୁଛେ ନା ଦ୍ୱାରକା ନଗର ପ୍ରତିଷ୍ଠା ପାରିଜାତ ପୁଷ୍ପ, ପାରିଜାତ ପୁଷ୍ପ ଏଇଭଳି ଭାବରେ ଆସିଥିଲା, ଏତେ ସହଜରେ ଆସିନଥିଲା ପାରିଜାତ ପୁଷ୍ପ। ଗୋଟେ ଥର ନାରଦ ମୁନି ଦେଇଥିଲେ, ଗୋଟେ ପାରିଜାତ ପୁଷ୍ପ ଆଣିକି ଦେଇଥିଲେ, ରୁକ୍ମିଣୀକୁ ଦେଇଥିଲେ। ରୁକ୍ମିଣୀକୁ ଦେ ଯେତେବେଳେ ଦେଲେ ସତ୍ୟଭାମାଙ୍କର ତାଙ୍କ ପ୍ରତି ଈର୍ଷା ହେଲା। ଭଗବାନ ଭଗବାନ ଦେଇଥିଲେ, ଭଗବାନ ରୁକ୍ମିଣୀକୁ ଦେଇଥିଲେ, ତାଙ୍କ ପାଟରାଣୀ ରୁକ୍ମିଣୀ ସେଇଠି ଥିବେ, ତେଣୁ ଦେଇଦେଲେ ତାଙ୍କୁ ପାରିଜାତ। ସେ ଇଏ ହେବ ନାହିଁ, ମଇଳା ମଳିନ ହେବ ନାହିଁ, ସବୁ ଫ୍ରେଶ୍ ରହିଥିବ ପାରିଜାତ। କିନ୍ତୁ ସତ୍ୟଭାମାଙ୍କର ଈର୍ଷା ହେଇଥିଲା, ତେଣୁ ଯେତେବେଳେ ଆଜି ଯାଇଥିଲେ ଦେବଲୋକକୁ, ଦେବଲୋକରେ ତାଙ୍କୁ ସବୁ ସ୍ୱାଗତ କଲେ, ସବୁ ଜଣେଇକିରି ଏସବୁ ପ୍ରଦାନ କରି ଭଗବାନ ଫେରିଲେ। ତାଙ୍କ କୃତଜ୍ଞତା ଇନ୍ଦ୍ର କୃତଜ୍ଞତା ଜ୍ଞାପନ କରେଇଲେ କଲେ ତାଙ୍କୁ ଭଗବାନଙ୍କୁ। ଫେରୁଥିଲା ବେଳେ ସତ୍ୟଭାମା ଦେଖିଲେ ପାରିଜାତ, ତେଣୁ ତାଙ୍କର ଇଚ୍ଛା ହେଲା, ଭଗବାନ ଜାଣିପାରିଲେ ଇଚ୍ଛାକୁ, ତେଣୁ ଗରୁଡ଼ଙ୍କୁ କହିଲେ, ଗରୁଡ଼ ପୃଷ୍ଠ ଯାଇଥିଲେ, ଗରୁଡ଼ ଉପାଡ଼ି ଦେଲେ, ସେ ପାରିଜାତକୁ ଉପାଡ଼ି ଦେଇକି ଧରିଲେ। ଏଇଟାକୁ ଦେଖିକିରି ଇନ୍ଦ୍ରଙ୍କର ପତ୍ନୀ ସଚୀ କହିଲେ, ଇଏ କ'ଣ, ଇଏ ପୃଥିବୀର ଲୋକ, ଇଏ କ'ଣ ନେବ ଆମର ଏଇ ସ୍ୱର୍ଗର ଲୋକର ପାରିଜାତ କ'ଣ ସେ ସେଠିକି ଯିବ କେମିତି କ'ଣ କହିକି ଇନ୍ଦ୍ରଙ୍କୁ ଉସ୍କେଇ ଦେଲେ। ତେଣୁ ଇନ୍ଦ୍ର ବଜ୍ର ଧରିକି ଆସି ପୁଣି ପ୍ରହାର କରିବାକୁ ବସିଲେ। ଇନ୍ଦ୍ର ଦେବତାମାନେ କ'ଣ ତାଙ୍କର ବୁଦ୍ଧିକେ ଯାଏନି, ସେ ଆଣିକି ଦେଲେ, ନିଜ ସ୍ତ୍ରୀକୁ ଆକଟ କରିବା କଥା ନା, ସେ ଯାଇକି ଭଗବାନ ସେ ଯୁଦ୍ଧ କରିବା କଥା, ଏ ଭଗବାନ ଲୀଳା ଦେଖ। ତେଣୁ ବଜ୍ର ଛାଡ଼ିଲେ ଭଗବାନଙ୍କୁ ହତ୍ୟା କରିଦେବା ପାଇଁ। ଗରୁଡ଼ କ'ଣ କଲେ, ଗରୁଡ଼ ତାଙ୍କର ଗୋଟେ ପକ୍ଷୀକୁ ପଙ୍ଖ ଚିଣ୍ଡିକି ପକାଇଦେଲେ, ସେ ବଜ୍ର ସହିତ ଯେଉଁ ଯୁଦ୍ଧ କଲା, ବଜ୍ର ଏବଂ ପଙ୍ଖ ଭିତରେ ଯୁଦ୍ଧ ହେଲା, ଯାହା ଭିତରେ ଭଗବାନ ଆସି ପହଞ୍ଚିଗଲେ ପାରିଜାତକୁ ଆଣିକିରି। ତେଣୁ ପାରିଜାତକୁ ସ୍ଥାପନ କଲେ ସତ୍ୟଭାମାଙ୍କର ମହଲରେ, ଯେଉଁ ରାଣୀ ମହଲରେ ପାରିଜାତ ପୁଷ୍ପକୁ ରୋପଣ କରାଗଲା ପାରିଜାତ। ଆମେ ଶୁଣୁଛେ ନା ସକାଳେ ପାରିଜାତ ଦେଇଥିଲେ, ମାନେ ଏଇଭଳି ଭାବରେ ଯୁଦ୍ଧ କରିକି ଦେଇଥିଲେ, ଏତେ ସହଜରେ ଦେଇନଥିଲେ। ଏସବୁ କଥା ଆସିବ ପରେ ପରେ। ତେଣୁ ଆସିକିରି ଦ୍ୱାରକାରେ 16,100 ରାଣୀଙ୍କୁ ଏକାଥରକେ ବିବାହ କଲେ, ଇଏ ହେଉଛନ୍ତି ଭଗବାନ। ମୁଁ ଏ କଥାଟା ଯେତେବେଳେ କହିଥିଲି କାନାଡ଼ାରେ ଗୋଟେ ରହିଛି ଜଗନ୍ନାଥ ମନ୍ଦିର, ସେଠି ମୁଁ ଏ କଥାଟା ଯେତେବେଳେ କହିଥିଲି, ଏତେ କଥା ନୁହଁ, ମୁଁ ଖାଲି କହିଥିଲି ଭଗବାନଙ୍କର 16,108 ରାଣୀ, ସେଠି ଜଣେ ମାତାଜୀ ଥିଲେ ବୁଢ଼ୀ, ସେ କହିଲେ ମୁଁ ସବୁ ମହାଭାରତ ପଢ଼ିଛି, ଲକ୍ଷେ ଶ୍ଳୋକ ପଡ଼ିଛି, ସେଥିରେ ତ ବର୍ଣ୍ଣନା କରାଯାଇ ନାହିଁ ତାଙ୍କର 16,108 ରାଣୀ ବୋଲି। ମୋତେ ଝଗଡ଼ା କରିବାକୁ ଆରମ୍ଭ କଲେ। ଯାହା ହଉ,
ଏଇ ଯେଉଁ ରହିଛି 16,100କୁ ବିବାହ କଲେ ଏକ ସମୟରେ 16,100 ମହଲ ହେଇଥିଲା, 16,100 ମହଲ ଗୋଟିଏ ସ୍ଥାନରେ ବିବାହ କରିନଥିଲେ, ଗୋଟିଏ ଗୋଟିଏ ମହଲ ଛୋଟିଆ ନୁହଁ, ଆମର ଏଇ ରୁମ୍ରେ ଯେଉଁ ରହିଛି ସେଭଳିଆ ରୁମ୍ ସେଭଳିଆ ନୁହଁ, ଗୋଟେ ଏମାନେ ସବୁ ପ୍ରକାର ତା ଦେହରେ ରହିଛି, କେତେ କ'ଣ ଦାସୀ ସବୁ ରହିକିରି ସବୁ ରହିଛନ୍ତି, କେତେ ତା'ର ବଗିଚା ରହିଛି, ଫୁଲ ବଗିଚା ମଣି ମାଣିକ ସବୁ ରହିଛି, କେତେ କ'ଣ ସବୁ ରହିଛି ସେ ବର୍ଣ୍ଣନା କରାଯିବ, ଏ ଦ୍ୱାରକା ନଗର ବିଷୟରେ ବର୍ଣ୍ଣନା କରାଯିବ, ଆସିବ କଥା ଆତ୍ରିକ ଶୁଣିବା, ଦ୍ୱାରକା ଏଇଟା ତ ଆରମ୍ଭ ହୋଇଯିବ, ତେଣୁ ଏଇଟା ଏକାଥରେ ମଝିରେ ମଝିରେ ବର୍ଣ୍ଣନା କରାଯାଇଛି ଦ୍ୱାରକାର ମହା ରହିଛି, ତେଣୁ ଭଗବାନ କଲ୍ କଲେ ସବୁ ମହଲରେ 16,100 ରାଣୀଙ୍କର 16,100 ଘର ଥିଲା, ତା ପୂର୍ବରୁ 8 ବିବାହ କରିଥିଲେ, ପ୍ରଥମେ ବିବାହ କଲେ ରୁକ୍ମିଣୀଙ୍କୁ, ରୁକ୍ମିଣୀଙ୍କୁ ମଧ୍ୟ ଅସୁର ଭାବରେ ହରଣ କଲେ, ଅସୁର ବିବାହ ମାଧ୍ୟମ ଭାବରେ ହରଣ କରିକି ଆଣିଥିଲେ, ଏସବୁ କଥା ଆସିବା ପରେ ଦ୍ୱାରକା ଲୀଳାରେ ସବୁ ବର୍ଣ୍ଣନା କରାଯିବ, ତେଣୁ ଭଗବାନ ନିଜକୁ ଯେ ବିସ୍ତାର କରିଥିଲେ ତା ନୁହଁ, ତାଙ୍କର ପିତା ବସୁଦେବ, ତାଙ୍କର ମାତା ଦେବକୀ, ତାଙ୍କର ଭାଇ ବଳରାମ, ଆଉ ବ୍ରାହ୍ମଣ, ଆଉ ଅନ୍ୟମାନେ ଯେଉଁମାନେ ସବୁ ରାଗିବେ ବିବାହ କାର୍ଯ୍ୟରେ ସବୁ ଯୋଗଦାନ କରିବେ, ସେମାନେ ସମସ୍ତେ 16,100 ରୂପରେ ବିସ୍ତାର କରିଥିଲେ, ଏବଂ ଏକ ସମୟରେ ବିବାହ ହୋଇଥିଲା ଭଗବାନଙ୍କର, ଇଏ ଭଗବାନ ଭଗବତ୍ତା, ଏସବୁ ଆସିବ ଲୀଳା ବର୍ଣ୍ଣନା କରାଯିବ, ତେଣୁ ମୁରାରେ ଶବ୍ଦରୁ ଏତେ କଥା ଆସିଗଲା ଆଉ କ'ଣ, ଆଦିକୃଷ୍ଣଙ୍କର ଯେଉଁ ଭଗବାନ କଥାରେ ଏତେ ଆଗ୍ରହ ରହିଛନ୍ତି ଜଣାପଡ଼ିଲା, ନହେଲେ ଜଣାପଡ଼ିନଥାନ୍ତା, ମୁଁ ଭାବୁଥିଲି ସେ କଥା ଶୁଣିନି ବୋଲି, ଦେଖିଲା ବେଳକୁ ତାର କଥା ବହୁତ ସବୁ ରହିଛି, ମୁଁ ଟିକ ଟିକ ଟିକିନିକି ବେଳେ ଶୁଣୁଛି ଆଉ କ'ଣ, ଇଏ ହେଉଛି ଜୀବନର ସାର୍ଥକତା, ତମେ ଯାହା କର, ଭଗବାନ କହିଲେ ନା ତମେ ଯାହା କର, କି ଭୋଜନେ କି ଶୟନେ କି ବାଧାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବଲ ବଦନେ, ଯାହା କର, ଭୋଜ ଖାଇ ଖାଉଥାଅ, ଶୋଉଥାଅ, ପିଉଥାଅ, ଚାଲିଥାଅ, ବସୁଥାଅ, ବସୁଥାଅ, ଖୋସ କର, ଭଗବାନଙ୍କର ଚିନ୍ତା କର, ମନମନା ଭବ, ଇଏ ହେଉଛି ସାର, ଭଗବତ ଗୀତାର ସାର, ସମସ୍ତ ଗୀତାର ସାର ହେଉଛି ଏଇଟା, ଏବଂ ସମସ୍ତ ବେଦ ଉପନିଷଦର ସାର ହେଉଛି ଏଇ କଥା, 4 ଜିନିଷ, ମନରେ ଚିନ୍ତା କର ଭଗବାନଙ୍କୁ, ମନମନା ଭବ, ମଦ ଭକ୍ତ ମୋର ଭକ୍ତ ହୁଅ, ମଜ୍ଜାଦି ମୋର ପୂଜା କର ଏବଂ ମୋତେ ନମସ୍କାର କର, ଦୁଇଥର କହିଲେ ଏ ଶ୍ଳୋକଟିକୁ, ଦୁଇଥର କହିଲେ ଏ ଶ୍ଳୋକଟି, ଆଉ କୌଣସି ସବୁ ଦୁଇଥର ଗୋଟେ ଗୋଟେ ଅଛି ରହିଛି ଅବଶ୍ୟ, କିନ୍ତୁ ଏ ଶ୍ଳୋକଟି ଦୁଇଥର କୁହାଯାଇଛି, 9 ଅଧ୍ୟାୟ ଅନ୍ତିମ ଶ୍ଳୋକରେ କହିଲେ, 18 ଅଧ୍ୟାୟ 65 ଶ୍ଳୋକରେ କହିଲେ, ମନମନା ଭବ, ତେଣୁ ଏ ଯେଉଁ ରହିଛି ଭଗବାନ ମୁରାରେ ପୁଣ୍ୟ ଯଶୁ ମୁରାରେ, ସେ ପାଦରେ ସେ ମୁରାରୀ ମୁରକୁ ହତ୍ୟା କରିଦେଇଛନ୍ତି, ତାଙ୍କ ନାଁ ହେଲା ମୁରାରୀ, ମୁର ଯେଉଁ ରହିଛନ୍ତି ବହୁତ ଅସୁରମାନଙ୍କୁ ଯେଉଁ ହତ୍ୟା କରନ୍ତି ଭଗବାନ, ଆର ସବୁ ଅର୍ଥ ରହିଛି, ଆମ ଭିତରେ ସବୁ ଅସୁରମାନେ ସବୁ ରହିଛନ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏମାନେ ସବୁ ଅସୁର ଆମ ଭିତରେ ରହିଛନ୍ତି, ତେଣୁ ଆମେ ଯେତେବେଳେ ଭଗବାନଙ୍କ ଶରଣରେ ଯିବା, ଭଗବାନ ଏସବୁ ଅସୁରମାନଙ୍କୁ ହତ୍ୟା କରିଦେବେ, କାମ କାମଟା ହତ୍ୟା କରିବେ କ'ଣ କି ତାଙ୍କୁ ସବୁ ପରିବର୍ତ୍ତିତ ହୋଇଯିବ, ସବୁ କାମଟା କାମ କୃଷ୍ଣ କର୍ମାର୍ପଣି, କାମଟା ରହିବ କିନ୍ତୁ ଭଗବାନଙ୍କର ପ୍ରତି ସେଇଟା କର୍ମ ଅର୍ପଣ କରିବେ, ଏଇଭଳି ଭାବ କାମ ଆସିବ ତାଙ୍କର, କ୍ରୋଧ ରହିବ କିନ୍ତୁ କ୍ରୋଧଟା କିଭଳି ଭାବେ ବ୍ୟବହାର କରାଯିବ ନା, କ୍ରୋଧଟା ଭକ୍ତ ବିଦ୍ୱେଷୀ ଜନେ, ଯେମିତି ହନୁମାନ ରାବଣଙ୍କର ଲଙ୍କାରେ ଯାଇକିରି ଲଙ୍କାକୁ ଜାଳି ଦେଇଥିଲେ, କ୍ରୋଧ ପ୍ରକାଶ କରିଥିଲେ, ଯେ ଆମର କ୍ରୋଧ ରହିବନି, ତା ନୁହଁ କ୍ରୋଧ ରହିବ କିନ୍ତୁ କ୍ରୋଧଟାକୁ ଭଗବତ ଉନ୍ମୁଖୀ ହେବ ସେଇଟା କ୍ରୋଧ, ଲୋଭ ଲୋଭଟା ରହିବ କିନ୍ତୁ ଲୋଭରେ ଯେମିତି ଚନ୍ଦନ ଘୋରିଲେ ମଧ୍ୟ ଭଗବାନ କଥା ଶୁଣିବା ପାଇଁ ଲୋଭ ରହିଛି ଆଦିକୃଷ୍ଣର, ସେଇଭଳି ଭାବରେ ଭଗବାନ କଥା ଶୁଣିବା ପାଇଁ ଆମର ଲୋଭ ରହିବ, ଲୋଭ ମୋହ ଏଇଭଳି ରହିଛି ସବୁ, କିନ୍ତୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟଟାର ବିନିଯୋଗ କରାଯାଇ ନାହିଁ, ମାତ୍ସର୍ଯ୍ୟକୁ ଭଗବାନ ହତ୍ୟା କରିଦେବେ, ମାତ୍ସର୍ଯ୍ୟ ଅସୁରକୁ, ମାତ୍ସର୍ଯ୍ୟ କହିଲେ ଅନ୍ୟର ସମୃଦ୍ଧି ଦେଖିକିରି ଇଏ ସହିପାରିବେ ନାହିଁ, ଇଏ ହେଉଛି ମାତ୍ସର୍ଯ୍ୟ, ହଁ ଇଏ କ'ଣ ଏତେ ବଡ଼ ବଡ଼ କଥା କହୁଛି, ସହିପାରିବେ ନାହିଁ, ଇଏ ମାତ୍ସର୍ଯ୍ୟ, ମାତ୍ସର୍ଯ୍ୟ। ତେଣୁ ଏହିସବୁ ଭାବରେ ଭଗବାନଙ୍କ ଶରଣରେ ଗଲେ ମୁରାରେ ଅସୁରମାନଙ୍କୁ ଯେଉଁଭଳି ଭାବରେ ହତ୍ୟା କରନ୍ତି ସେଭଳି ଭାବରେ ସେ ହତ୍ୟା କରିଦେବେ ବା ଏହିଭଳି ଭାବରେ ପରିବର୍ତ୍ତିତ କରିଦେବେ, ତାଙ୍କୁ ଠିକ୍ କରିଦେବେ, ଠିକ୍ କରିଦେବେ, ସେସବୁ ଆମକୁ ସାହାଯ୍ୟ କରିବ, ଭକ୍ତିରେ ଆମକୁ ସାହାଯ୍ୟ କରିବ। ତେଣୁ ମହତ୍ ପଦମ ପୁଣ୍ୟ ଦେଶ ମୁରାରେ, ଭଗବାନ ପାଦ ପଦ୍ମରେ ସବୁ ପୁଣ୍ୟ ରହିଛି, ସେଠି କ'ଣ ପାପ ରହିଛି? ପବିତ୍ର ପରମ ଭଗବାନ, ଭଗବାନ ସବୁ ପବିତ୍ର ଜିନିଷ, ସିଏ ତାଙ୍କ କଥା ଶୁଣୁଛେ ମାନେ ଆମେ ପବିତ୍ର ହୋଇଯାଉଛେ, ତାଙ୍କ କଥା କହୁଛେ ମାନେ ଆମେ ପବିତ୍ର ହୋଇଯାଉଛେ। ଭଗବାନ ଏଭଳି ବସ୍ତୁ, ଆମ ଅଜାଣତରେ ଆମେ ପବିତ୍ର ହୋଇଯାଉଛେ, ଆମର ଅପବିତ୍ରତା ଚାଲିଯାଉଛି। ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି, ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥାଗତୋପି ବା ଯାହା ସ୍ମରେ ପୁଣ୍ଡରିକାକ୍ଷ ସ୍ୱଭାଭ୍ୟନ୍ତର ଶୁଚି। ଭଗବାନ କେବଳ ସ୍ମରଣ କରିଦେଲେ ସେମାନେ ବାହାର ଏବଂ ଭିତର ପବିତ୍ର ହୋଇଯିବେ, ଆଉ ତାଙ୍କ କଥା ଯେ କୀର୍ତ୍ତନ କରିବେ, ତାଙ୍କ କଥା ଶ୍ରବଣ କରିବେ, ତାଙ୍କ କଥା ସ୍ମରଣ କରିବେ, ତାଙ୍କ କଥା କ'ଣ କହିବା? ଭଗବାନଙ୍କର ଏଭଳି ଶକ୍ତି ରହିଛି। ଭଗବାନ ମହତ୍ ପଦମ ପୁଣ୍ୟ ଯଶୋମରାର ଭବାନ ବୁଦ୍ଧିର, ଭଗବାନ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ଏ ଭବଟା ଗୋଟେ ସାଗର ଭଳି। ଭବାନ ବୁଦ୍ଧି, ଭବରୂପକ ହେଉଛି ସାଗର ଅମ୍ବୁଦ୍ଧି, କିନ୍ତୁ ତାଙ୍କ ପାଇଁ ସେଇଟା ହେବ ବର୍ଷ ପଦମ ହେଇଯିବ। ବର୍ଷ ପଦମ କହିଲେ ଆମର ଏବେ ଦୁଇଟା ବାଛୁରୀ ହେଇଗଲେ ବର୍ଷ ବାହାର କରିଲେ ରାମଟିଙ୍କ ସେବାରେ, ତେଣୁ ସେମାନେ ଯେଉଁ ଚାଲିବେ ବର୍ଷା ଦିନ ଯେଉଁ ଚାଲିଯିବେ ବାଟରେ, ଆପଣ ଗଲେ ଗୁହାଳୁ ଗଲେ ଦେଖିବେ ସବୁ ଛୋଟ 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 ଗାଡ଼ ଗାତ ହେଇଥିବ ସେ ପାଖାପାଖି, ସେଇଟାକୁ ଆମେ ପାର ହେଲା ବୋଲି ଜଣାପଡ଼ିବ। ବର୍ଷ ପଦମ ଶଙ୍ଖ ବାଜିଲେ ଆମକୁ ଜାଣିପାରିବ। ଭାଗବତ କହିବା କି ଆଉ ଟିକେ କହିବା? ପାଞ୍ଚ ମିନିଟ କହିବା, ଏ କଥା ଟିକେ ଶ୍ଳୋକଟି ସାରିବା। ହଁ ଦେଇଥାନ୍ତୁ ନା ଆଉ ଭବା ଭବସାଗର ଆଖି ପାଇବ ନାହିଁ, ଭବସାଗର ଆମର ଉଦାହରଣ ଆମର ରହିଛି ଏକ୍ସପିରିଏନ୍ସ। ଆମେ ଯାଇଥିଲୁ ନର୍ଥ ସିକୁ ପାର ହେଉଥିଲୁ, ଦେଖିଲି ମୁଣ୍ଡ ଖରାପ ହେଇଯିବ, କ'ଣ କି ଜଳ ରହିଛି, କିଛି ଜଳ ରହିଛି। ପ୍ରଭୁପାଦ ମହାରାଜ ସେଇଭଳି ଭାବରେ ଆଟ୍ଲାଣ୍ଟିକ୍ ଓସନ୍ ପାର ହେଇଥିଲେ, ତାଙ୍କୁ ଦୁଇଥର ହାର୍ଟ ଆଟାକ୍ ହେଇଯାଇଥିଲା, କିନ୍ତୁ ଇଏ ଯେଉଁ ଭବସାଗର ରହିଛି, ଏ ସାଗରରୁ ଯେଉଁ ଆମେ ପାର ହେବା, ଆମେ ଜାଣିପାରିବାନି କେତେବେଳେ ଭବସାଗର ପାର ହେଲା ବୋଲି। ଏଇଟା ବର୍ଷପଦ ହେଇଯିବ, ବର୍ଷପଦ ଯଦି ଆମେ ଚାଲୁଛେ, ଚାଲି 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 ଚାଲିଲା ବେଳକୁ ଆମେ ସେଇଟା ପାର ହେଇଗଲୁଣି, ଆମେ ଜାଣିନେ ଭବସାଗର ପାର ହେଉଛେ ବୋଲି। ଏଇଭଳି ଭାବରେ ପରମ ପଦମ, ସେ ପଦରେ ଶ୍ରେଷ୍ଠ ପଦ ସେ ଭଗବାନ ପାଦ ପଦ୍ମ। ପଦଂ ପଦଂ ଯାହା ବିପଦାମ ତେଷାମ, ଯେଉଁମାନେ ଭଗବାନ ପାଦ ପଦ୍ମର ଆଶ୍ରୟ ନେବେ ନାହିଁ, ତାଙ୍କର ପ୍ରତି ପଦରେ ବିପଦ ରହିଛି। ପଦଂ ପଦଂ ଯତ୍ ବିପଦାମ, ପ୍ରତି ପଦରେ ବିପଦ ରହିଛି। ତେଣୁ ଆମେ ସେ ଯଦି ଭଗବାନଙ୍କୁ ଶରଣ ନ ନେବା, ତାହେଲେ ଏଇଭଳି ଭାବେ ପ୍ରତି ପଦରେ ବିପଦ ସମ୍ମୁଖୀନ ହେବାକୁ ପଡ଼ିବ। ଆଉ ଭଗବାନ ପାଦ ପଦ୍ମରେ ଯଦି ଆଶ୍ରୟ ନେଇଗଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଆମେ ଜାଣିପାରିବାନି କେତେବେଳେ ବିପଦ କ'ଣ ଆସିଲା, କେତେବେଳେ ଦୂର ହେଇଗଲା, କିଛି ଜାଣିହେବ ନାହିଁ। ଯେମିତି କୁଞ୍ଚି ଦେଇ ପ୍ରାର୍ଥନା କରୁ, ପ୍ରଭୁ ଆମକୁ ବିପଦ ଦିଅନ୍ତୁ, ବିପଦ ଦେଲେ ଆମେ ଆପଣଙ୍କୁ ସ୍ମରଣ କରିବୁ, ଆପଣଙ୍କୁ ସ୍ମରଣ କଲେ ଆପଣଙ୍କୁ ଦର୍ଶନ କରିବୁ, ଆପଣଙ୍କୁ ଦର୍ଶନ କଲେ ଆମେ ଆଉ ଭୌତିକ ଜଗତକୁ ଦର୍ଶନ କରିବୁ ନାହିଁ, ଭଗବତ ଧାମକୁ ଯିବୁ। କୁନ୍ତୀ ଦେବୀ ମାତାଜୀମାନେ ମଧ୍ୟ କମ୍ ନୁହନ୍ତି, ଭାଗବତରେ ସବୁ ବହୁତ କଥା ରହିଛି ତାଙ୍କର। ତାଙ୍କର କୁନ୍ତୀ ଦେବୀ ହେଉଛନ୍ତି ତାଙ୍କ ମାତାଜୀମାନଙ୍କ ଲିଡ଼ର କୁନ୍ତୀ ଦେବୀ, ଆଉ ବହୁତ ଦେବୀ ଅଛନ୍ତି, 16,108 ରାଣୀ ରହିଛନ୍ତି, ଦ୍ରୌପଦୀ ରହିଛନ୍ତି, ସେମାନେ ଛୋଟିଆ ଛୋଟିଆ ବ୍ୟକ୍ତି ନୁହନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ମାଙ୍ଗି ପାର୍ଥ ବେପାର ସହିତ ଯେଉଁ ପିସୁ ପାପ ଜନୈବ, ଯିଏ ପାପୀ ହୁଅନ୍ତୁ କିଛି ଅସୁବିଧା ନାହିଁ, କିନ୍ତୁ ଭଗବାନଙ୍କ ଶରଣରେ ଆଶ୍ରୟ ହେଇଗଲା ମାନେ ସେମାନେ ଶ୍ରେଷ୍ଠ ଭକ୍ତିରେ ପରିଣତ ହେଇଯିବେ। ମାଙ୍ଗି ପାର୍ଥ ବେପାର ସହିତ ଯେଉଁ ପିସୁ ପାପ ଜନ, ସ୍ତ୍ରୀ ବୈଶ୍ୟ ସଦା ଶୁଦ୍ରା ଦେବୀ ଯାଆନ୍ତି ପରାଙ୍ଗତି, ଶ୍ରେଷ୍ଠ ଗତି ଲାଭ କରିବେ ସେ ନୁହଁ। ଏ ସ୍ତ୍ରୀଲୋକମାନେ ନିଜ ସ୍ତରରେ ରହିଛନ୍ତି, ସେମାନେ ଯାଇପାରିବେନି, ଉନ୍ନତ ସ୍ଥିତିକୁ ଯାଇପାରିବେ ନା। ପରାଙ୍ଗତି ଶ୍ରେଷ୍ଠ ସ୍ଥାନକୁ ଯାଇପାରିବେ। ଭାଗବତ ବହୁତ ନାରୀମାନଙ୍କ ଉଦାହରଣ ସବୁ ରହିଛି, ଆଦର୍ଶ ନାରୀ ସବୁ ରହିଛନ୍ତି। ତେଣୁ ଏଇଭଳି ଭାବରେ ଏ ଶ୍ଳୋକରେ ଅଠାବନ ଶ୍ଳୋକରେ ସନାତନ ଗୋସ୍ୱାମୀଙ୍କ ପଦମେବ ପଲ୍ଲବ, ପଦଟା ହେଉଛି ଭଗବାନ ପଦ୍ମଭଳି। କିଭଳି ଭାବରେ ନା, ବହୁତ ସୌକୁମାର୍ଯ୍ୟ, ବହୁତ କ'ଣ ସଫ୍ଟ, ବହୁତ ନରମ ଏବଂ ବହୁତ ସୁନ୍ଦର ଦେଖିବା ପାଇଁ। ଲାଲ ଅରୁଣ ଅରୁଣାମିତା ଯଦବା ପଲ୍ଲବ ଶବ୍ଦେନ କଳ୍ପଦ୍ରୁମ, କଳ୍ପଦ୍ରୁମ କହିଲେ ଯାହା ଚାହିଁବା ତାହା ପ୍ରାପ୍ତ ହୋଇଯିବା। ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛେ ମାନେ ଗୋଟେ କଳ୍ପଦ୍ରୁମ, କଳ୍ପଦ୍ରୁମ ଆମେ କହୁଛୁ କଳ୍ପଦ୍ରୁମ କେଉଁଠି ଅଛି, ଏଇ ଭଗବାନ ପାଦପଦ୍ମ କଳ୍ପଦ୍ରୁମ, ଯାହା ଚାହିଁବା ତାହା ପ୍ରାପ୍ତ ହୋଇଯିବା କଳ୍ପଦ୍ରୁମ। ସନାତନ ଗୋସ୍ୱାମୀ କହୁଛନ୍ତି ପଦସ୍ୟ ପଲ୍ଲବ, ଭଗବାନ ପାଦକୁ ପଦ୍ମ ସହିତ ତୁଳନା କରାଯାଇଛି, କହିଲେ ଅଙ୍ଗୁଳି ଏକ ଇତ୍ୟାଦି, ଗୋଟିଏ ପଦରେ ପାଞ୍ଚଟି ଆଙ୍ଗୁଳି ରହିଛି, ଆଉ ଗୋଟିଏ ପାଦରେ ପାଞ୍ଚଟି ଆଙ୍ଗୁଳି, ଦଶଟି ଆଙ୍ଗୁଳି ରହିଛି, ଦଶଟି ଆଙ୍ଗୁଳି ମଧ୍ୟ ଗୋଟିଏ ଗୋଟିଏ ପଦ ପ୍ଲବ ଗୋଟେ ତରୁ କଳ୍ପତରୁ ଆଙ୍ଗୁଠି କଥା କ'ଣ କହିବା, ପାଦର ଆଙ୍ଗୁଠି କଥା କ'ଣ, ଖାଲି ନଖର ଛଟାକୁ କହିଲେ କହିହେବ ନାହିଁ, କେତେ କ'ଣ ତା'ର ମହାତ୍ମ୍ୟ ରହିଛି ନଖର ଛଟା। ଇଏ ଗୋଟେ ଚନ୍ଦ୍ର ଭଳି ନଖର ଛଟା ଯେଉଁ ରହିଛି, ନଖ ନଖ ଚନ୍ଦ୍ର, ପାଦରେ ପାଞ୍ଚଟି ଦଶଟି ନଖ ରହିଛନ୍ତି, ନଖଟି ଦଶଟି ନଖ ଚନ୍ଦ୍ର, ହାତରେ ଦଶଟି ହାତ ଆଙ୍ଗୁଠି ରହିଛି, ନଖ ରହିଛନ୍ତି ଇଏ ନଖ ଚନ୍ଦ୍ର, ଏଇଭଳି ଭାବରେ କେତେ ଚନ୍ଦ୍ର ଭଗବାନ ପାଖରେ ରହିଛନ୍ତି, କେତେ କ'ଣ ରହିଛି। ମୁରାରେ ନରକାସୁର ସେନା ମୁଖ୍ୟ, ମୁରକୁ ସେ ହତ୍ୟା କରିଦେଉଛି ମୁରାରେ, ଏଇଭଳି ଭାବରେ ଏ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି। ଶ୍ରୀଧର ସ୍ୱାମୀଙ୍କ ଭାଷ୍ୟରେ କୁହାଯାଇଛି ଶ୍ରୀମଦ୍ ଭାଗବତଙ୍କର ଏହି ପରିଚ୍ଛେଦରେ ପ୍ରକାଶିତ ଜ୍ଞାନକୁ ସଂକ୍ଷେପରେ ଉପସ୍ଥାପିତ କରୁଛନ୍ତି। ଏହି ଅଧ୍ୟାୟରେ ଯେଉଁ ଆମେ ଶୁଣିଲେ ଚଉଦ ଅଧ୍ୟାୟରେ ଏଠି ଆହୁରି ଆଉ ଦୁଇ ତିନିଟି ଶ୍ଲୋକ ଅଛନ୍ତି, ଏହି ସମସ୍ତ ଶ୍ଳୋକର ସାର ହେଉଛି ଏଇଟା, ଶ୍ରୀଧର ସ୍ୱାମୀ ଏଇଟା କହିଛନ୍ତି। ଆଚାର୍ଯ୍ୟ ଟିକା ଯେଉଁ କହିଛନ୍ତି କ'ଣ ଛୋଟିଆ କଥା, ସନାତନ ଗୋସ୍ୱାମୀ କଥା ମୁଁ କହିଲି। ଏଇଭଳି ଭାବରେ ପ୍ରାୟ ଆମର ଶ୍ରେଷ୍ଠ ଏଇ ସରିଗଲା, ଆଉ ଗୋଟେ ଦୁଇଟି ଶ୍ଳୋକ ଅଛି, ଆସନ୍ତାକାଲି କହିବା, କାହିଁକି ତରତର ହେବା, ସମୟ ହେଇଗଲାଣି। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରଭକ୍ତ କି, ଜୟ ଗୌର ପ୍ରମାନନ୍ଦେ।